ॐ नमो भगवते वासुदेवाय हरे कृष्ण। सर्वप्रथमे श्री श्रीमान किशोर दामोदर स्वामी महाराज बालपद्मे महर्पणक निवेदन करी श्री श्रीमान गौरवंदु स्वामी महाराज बालपद्मे महर्पणक निवेदन करी ईस्कन संस्था द्वारा आचार्य श्री श्रीमती भक्तिवेदांत शंकर उपाध महाराज बालपद्मे महर्पणक निवेदन करी समस्त साधु गुरु वैष्णवान बालपद्मे महर्पणक निवेदन करी उपस्थित समस्त वैष्णव सज्जन बंदर महर्पणक निवेदन करी आज आम गुंडीचा मंदिर 2019 प्रथम दिन कथा आरंभ करवा ये सात दिन जो कथा चलो नवदिन भगवान गुंडीचा यात्रा तेणु ये जो भक्तमर कथा भक्तमर कथा कहे भगवान कथा एवं भगवान कथा कहे भक्तमर ही कथा ये अंगांगी में आम जड़ित ভক্ত কথা অর্থ নয় যে আমি ভগবান কথা কই জগন্নাথ কথা কুয়া যাও না বা জগন্নাথ কথা নয় অর্থ নয় যে আমি ভক্তর কথা কৌ না এভাবে ভক্ত এবং ভগবান এভাবে অঙ্গাঙ্গ ভাবে জড়িত ভগবান ঠারু ভক্তর মহিমা আহরি অধিক বিশেষ ভাবে আমি এই রথযাত্রার আমি ये सौभाग्य कथा आम जगन्नाथ सेवा आरंभ करते रथयात्रा प्रिय भक्त किसम राधावंद स्वामी दास कृष्ण महाराज कथा ही आरंभ हो भक्त चरित्र भगवान भगवान को बात दे भक्त चरित्र हम ना ये भक्त चरित्र को बात दे भगवान चरित्र हम ना তেমনি কথা কে প্রথম সময় সপ্তম অধ্যায় বর্ণনা করা হয়েছে পরীক্ষিত রাজস্বে আখ্যানন্দ বিহিত বা পরীক্ষিত রাজস্বে জন্ম কর্ম বিরাপন সংস্থানিক পরিপক্কাণ পুত্রাণ ভক্তি কৃষ্ণ কথা তথোদয় ই ভক্তর পরিচয় ভক্ত কহিলে ভগবান কথা হি আসি পরীক্ষিত রাজস্বে সুদর্শন কৌশল সৌনকাদের সীমান এমসি কৌশল নৈমিশানন্দে সৌনকাদি 18,000 ঋষি রয়েছে 18,000 ঋষি তেমন সে বহুত আগ্রহ প্রকাশ তাঁকে রয়েছে সুদর্শন কম কহিলেন পরীক্ষিত ବହୁତ ଆଗ୍ରହ ରହିଛି କିନ୍ତୁ କଥା ଆସିପାରୁନାହିଁ ତାଙ୍କ ପରୀକ୍ଷିତ ମହାରାଜଙ୍କ କଥା ଆସିନାହିଁ ପରୀକ୍ଷିତ ମହାରାଜଙ୍କର କଥାରୁ ହିଁ ଭାଗବତ ଆରମ୍ଭ ହେବ ପରୀକ୍ଷିତ ମହାରାଜ ଯେ ମହାନ ଭକ୍ତ ଭଗବତୀତା ଅର୍ଜୁନ ପ୍ରଶ୍ନ ପଚାରିବେ ପାର୍ଥ ବର୍ଷା ସୁଧି ଭୋଗା ଦୁଗ୍ଧ ଗୀତା ମୃତ ମହାନ ଆମେ ସବୁ ଦୁଃଖ ପାଉଛେ ଇଏ ମଧ୍ୟ ଅମୃତ ଆମେ ପ୍ରାପ୍ତ ହେଉଛେ ସ୍କନ୍ଦ ପୁରାଣରେ ଗୀତା ମହାପୁର ବର୍ଣ୍ଣନା କରାଯାଇଛି ଚାରି ବେଦ ସର୍ବୋପନିଷଦ ଗା ସମସ୍ତ ଉପନିଷଦ ଗା ବିଷୟରେ ବର୍ଣ୍ଣନା କରାଯାଇଛି ଦୁଗ୍ଧା ଗୋପାଳ ନନ୍ଦନ ଗୋପାଳ ନନ୍ଦନ ଯେଉଁଠି ଜଗନ୍ନାଥ ଉପରେ ପୂଜିତ ହେଉଛନ୍ତି ସେ ସେ ଗୋପାଳ ନନ୍ଦନ ସିଏ ଗାଈକୁ ବୁଲୁଛନ୍ତି ଦୁଗ୍ଧା ଗୋପାଳ ନନ୍ଦନ ପାଠ ବର୍ଷା ଗାଈକୁ ଦୁନିଆଟା ହେଲେ ବର୍ଷାର ଆବଶ୍ୟକତା ରହିଛି ବିନା ବର୍ଷାରେ ଆମେ ଗାଈ ଦୁଇପାରିବା ନାହିଁ କ୍ଷୀର ପାଇପାରିବା ନାହିଁ ତେଣୁ ସିଏ ବର୍ଷା ପାର୍ଥ ପୃଥା ପୁତ୍ର ଅର୍ଜୁନ ଅର୍ଜୁନଙ୍କର 10 ନାମ ରହିଛି ତେଣୁ ପାର୍ଥ ବର୍ଷା ସୁଧିଭକ୍ତା ସୁଧିଭକ୍ତା ଭକ୍ତା କହିଲେ ଆପଣମାନେ ଶ୍ରବଣ ଶ୍ରବଣକାରୀ ସୁଧି ସାଧୁ ଏମାନେ ଏମାନେ ଉପଭୋଗ କରୁଛନ୍ତି ଏକଥାରେ ଅମୃତ ପାନ କରୁଛନ୍ତି ଦୁଗ୍ଧ ଗୀତା ମୃତ ମହତ ଗୀତା ଅମୃତ ମହତ ଗୀତା ଦୁଗ୍ଧ
ସେହିଭଳି ଭାବରେ ଇଏ ଭାଗବତ ମଧ୍ୟ ସେହିଭଳି ଭାବରେ କ'ଣ ଇଏ ମଧ୍ୟ ଅମୃତ ଦ୍ୱାଦଶ ସ୍କନ୍ଧରେ ଏ ପରୀକ୍ଷିତ ମହାରାଜଙ୍କ ଚରିତ୍ର ଏଭଳି ପ୍ରଥମ ସ୍କନ୍ଧଠାରୁ ଆରମ୍ଭ କରି ଦ୍ୱାଦଶ ସ୍କନ୍ଧ ପର୍ଯ୍ୟନ୍ତ ତାଙ୍କର କଥା ରହିଛି। ଆମର ଯଥାର୍ଥ ଯେଉଁମାନେ ପ୍ରହ୍ଲାଦ ମହାରାଜଙ୍କ କଥା ହେଉ ବା ଧ୍ରୁବ ମହାରାଜଙ୍କ କଥା ହେଉ ବା ଅମ୍ବରୀଶ ମହାରାଜଙ୍କ କଥା ହେଉ ଯେତେ ଭକ୍ତଙ୍କ ଚରିତ୍ର ଭାଗବତ ବର୍ଣ୍ଣନା ଦ୍ୱାଦଶ ମହାରାଜ ରହିଛନ୍ତି ଆହୁରି ଅନେକ ଭକ୍ତ ସବୁ ରହିଛନ୍ତି ମାତାଜୀମାନେ ମଧ୍ୟ ରହିଛନ୍ତି ତାଙ୍କ ବିଷୟରେ ସାଧାରଣତଃ ଗୋଟିଏ ଚାପ୍ଟରରେ ବା ଗୋଟିଏ ସ୍କନ୍ଧରେ ତାଙ୍କ କଥା କୁହାଯାଏ କିନ୍ତୁ ପରୀକ୍ଷିତ ମହାରାଜ ଏଭଳି ତାଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ। ପ୍ରଥମ ସ୍କନ୍ଧରୁ ଆରମ୍ଭ କରି ଦ୍ୱାଦଶ ସ୍କନ୍ଧ ପର୍ଯ୍ୟନ୍ତ କଥା ଚାଲିବ ତାଙ୍କର ପରୀକ୍ଷିତ ମହାରାଜଙ୍କ କଥା। ତେଣୁ ଆମେ କମ୍ କମ୍ କଥା କହିବା ଆମ କଥାର ଭାବରେ ରହିଥିବା ଯଦି ବୁଲିଯିବା ତାହେଲେ ସେ କଥାକୁ ଯାଇପାରିବା ନାହିଁ। ଦ୍ୱାଦଶ ସ୍କନ୍ଧ ପର୍ଯ୍ୟନ୍ତ କଥା ରହିଛି ତେଣୁ ଆମେ ଦ୍ୱାଦଶ ସ୍କନ୍ଧରୁ ଆରମ୍ଭ କରିବା ଆମର କଥା କହିବା ଦ୍ୱାଦଶ ସ୍କନ୍ଧରେ ଏଇ ଅମୃତ ଶତ୍ରୁମାନେ ଶତ୍ରୁବର୍ଗ ଯେଉଁ ରହିଛନ୍ତି ଶ୍ରବଣକାରୀ ଏମାନଙ୍କୁ ଶତ୍ରୁସ୍ୱାମୀ ଆଶୀର୍ବାଦ ପ୍ରଦାନ କରିଛନ୍ତି ଯେ ଅମୃତ ସେମାନେ ପ୍ରାପ୍ତ ହେବେ। ଗୀତ ଯେମିତି ଅମୃତ ଗୀତା ଅମୃତ ସେହିଭଳି ଭାବେ ଭାଗବତ ଅମୃତ ଦ୍ୱାଦଶ ସ୍କନ୍ଧ ତେର ଅଧ୍ୟାୟ ପ୍ରଥମ ଶ୍ଳୋକରେ ଶୁତ ଗୋସ୍ୱାମୀ ଏ ଅନ୍ତିମ ଅଧ୍ୟାୟ ଆମେ ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟ କଥା ଆରମ୍ଭ କରିବା ଦ୍ୱାଦଶ ସ୍କନ୍ଧ ତେର ଅଧ୍ୟାୟ ପର୍ଯ୍ୟନ୍ତ କଥା ଚାଲିବ କିନ୍ତୁ ଆମର ସମୟ ଖୁବ କମ୍ ତେଣୁ ଆମେ ଅନ୍ତିମ କଥାଟି କହିଦେଇଥିବା କାହିଁକି ନା ଆମର ସମୟ ପାଇବ ନାହିଁ ସେ ପର୍ଯ୍ୟନ୍ତ ଯିବା ପାଇଁ। ତେଣୁ ଅନ୍ତିମରେ ଏ କଥାଟି କହୁଛି ଖୁବ ଗୁରୁତ୍ୱପୂର୍ଣ୍ଣ କଥା। ଆମେ ତ ଓଡ଼ିଆରେ ଦଶମ ସ୍କନ୍ଧ ଯାଏ ହେଇଛନ୍ତି ଆଉ ତାପରେ ତ ହେଇପାରିଲେ ନାହିଁ ଏକାଥରେ ଗୋଟେ ସେଟ୍ ଆସୁଛନ୍ତି ଦ୍ୱାଦଶ ସ୍କନ୍ଧ ଯାଏ ଆମେ ସମସ୍ତେ କିଣିପାରିବା ନାହିଁ। ଏକାଦଶ ସ୍କନ୍ଧ ଏବଂ ଦ୍ୱାଦଶ ସ୍କନ୍ଧ ରହିଗଲା ଗୋଟେ ଅବଶୋଷ ରହିଯାଇଛି ଭକ୍ତମାନଙ୍କର ବିଶେଷ ଭାବରେ ଓଡ଼ିଆ ଭକ୍ତମାନଙ୍କର। ଯାହା ହେଉ ଦ୍ୱାଦଶ ସ୍କନ୍ଧ ଅନ୍ତିମ ଅଧ୍ୟାୟ ତେର ଅଧ୍ୟାୟ 335 ଅଧ୍ୟାୟ ରହିଛନ୍ତି ଭାଗବତମରେ 18,000 ଶ୍ଳୋକ 12 ସ୍କନ୍ଧ। ତେଣୁ ଅନ୍ତିମ ଅଧ୍ୟାୟର ପ୍ରଥମ ଶ୍ଳୋକରେ ଶୁତ ଗୋସ୍ୱାମୀ ଭଗବାନଙ୍କର ଯେଉଁ କଥା କହିଲେ ପ୍ରଥମ ସ୍କନ୍ଧରୁ ଆରମ୍ଭ କରି ଦ୍ୱାଦଶ ସ୍କନ୍ଧ ପର୍ଯ୍ୟନ୍ତ ଶେଷ ହେବ ତେର ଅଧ୍ୟାୟରେ ଶେଷ ହେବ କଥା ଅନ୍ତିମରେ ଖାଲି ଭଗବାନଙ୍କୁ ନମସ୍କାର କରିଛନ୍ତି ସୁନ୍ଦର ନମସ୍କାର କରିଛନ୍ତି। ଆପଣ ଜାଣିଥିବେ ସେ ଲୋକ ଏ କହିପାରିବେ ଜୟ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ ସ୍ତୁନନ୍ତି ଦିବ୍ୟ ସ୍ତବେ ବେଦୀ ସାଙ୍ଗପଦ କମ୍ପିଷଦେ ଗାୟନ୍ତି ଜନ ଶ୍ୟାମ ଗା ଧ୍ୟାନ ବସ୍ତିଗତ ଗତିହୀନ ମନସା ପଶ୍ୟନ୍ତି ଜନ ଯୋଗିନ ଯଶ୍ୟାନ୍ତ ନବିଦ ସୁରାଚରଣ ଦେବାୟ ତସ୍ମୈ ନମଃ। ଯାହାଙ୍କର ଅନ୍ତ କେହି ପାଇପାରନ୍ତି ନାହିଁ ମୁଁ କ'ଣ ପାଇବି ଏ ଭାବ ଶୁତ ଗୋସ୍ୱାମୀ ଯେଉଁ ଏ ଶ୍ଳୋକଟି କହୁଛନ୍ତି କେହି ପାଇପାରନ୍ତି ନାହିଁ ମୁଁ କ'ଣ ପାଇବି ସେ ଅନ୍ତ କେବଳ ପ୍ରଣାମ କରୁଛି କେବଳ ନମସ୍କାର ବି କରୁଛି। ଜନ ବ୍ରହ୍ମା ଯାହାଙ୍କୁ ବ୍ରହ୍ମା ବରୁଣ ଇନ୍ଦ୍ର ରୁଦ୍ର ମରୁଦ ଆଉ ପବନ ଦେବ ସ୍ତୁନ୍ନତି ଦିବ୍ୟ ସ୍ତବେଇ ଦିବ୍ୟ ସ୍ତବ ମାଧ୍ୟମରେ ଆରାଧନା କରନ୍ତି ଭଗବାନଙ୍କର ଗୋବିନ୍ଦ ମାଦି ପୁରୁଷନ୍ତମଙ୍କୁ ଜାମି ଏଭଳି ଭାବରେ ସବୁ ସ୍ତୁତି କରିଛନ୍ତି। ଯେଉଁ ବ୍ରହ୍ମା ବ୍ରହ୍ମେନ୍ଦ୍ର ରୁଦ୍ର ମରୁଦ ସ୍ତୁନ୍ନତି ଦିବ୍ୟ ଶାନ୍ତ ପଦ ପ୍ରମୁଖ ଦେଇ ଗାୟନ୍ତି ଯେଉଁ ଶ୍ୟାମ ଗାହା ବେଦ ଅନେକ ଶ୍ଲୋକ ରହିଛନ୍ତି ବେଦରେ ଚାରିବେଦ ଦଧି ଭାଗବତ ନମନୀତ ମଥିଲେଣ ଶୁକ ଖାଇଲେଣ ପରୀକ୍ଷିତ ଚାରିବେଦକୁ ମନ୍ଥନ କରାଯାଇଛି। ଆମ ଜୀବନରେ ଆମେ ସମସ୍ତ ବେଦ ଅଧ୍ୟୟନ କରିପାରିବା ନାହିଁ ତାକୁ ଦଧି ସହିତ ତୁଳନା କରାଯାଇଛି ଏବଂ ନବନୀତ ଏ ଲହୁଣୀ ନବନୀତ ଭାଗବତ ନଥିଲେଣ ଶୁକ ସୁଖଦେବ ଗୋସ୍ୱାମୀ ମନ୍ଥନ କରିଥିଲେ ଚାରି ବେଦର ସାର ଦେଇଛନ୍ତି ଖାଇଲେଣ ପରୀକ୍ଷିତ ପରୀକ୍ଷିତ ମହାରାଜ ଖାଇଲେ ଏବଂ ପରୀକ୍ଷିତ ମହାରାଜ ଶେଷ ହେଇଗଲା ନାହିଁ ଅମୃତ ସେ ଅମୃତ ଅନନ୍ତ ସେ ଅମୃତ ଶେଷ ହେବ ନାହିଁ ସେ ଅମୃତ ଚାଲୁଛି ଗୁରୁ ଶିଷ୍ୟ ପରମ୍ପରାରେ ସେ ଅମୃତ ଆଜି ଆମେ ପାଳନ କରିବା। ଆମର ଅବଶ୍ୟ ଯୋଗ୍ୟତା ନାହିଁ ସେ ଆପଣଙ୍କୁ ପାଳନ କରିବା ପାଇଁ, କିନ୍ତୁ ସୁତ ଭକ୍ତମାନେ ସେ ଅମୃତକୁ ପାଳନ କରାନ୍ତି। ନିଗମ କଳ୍ପତରୁ ଗଣିତଙ୍କ ଫଳ, ତେଣୁ ଏଇ ଯେଉଁ କୁହାଯାଉଛି ବେଦ ବେଦରେ ଛଅଟି ଅଙ୍ଗ ରହିଛି, ବେଦ ସାଙ୍ଗ ପଦକ୍ରମ କ୍ରମ ବିଭିନ୍ନ ପ୍ରକାର କ୍ରମ ସବୁ ରହିଛି। ଭାଗବତ କ୍ରମ ଆମେ ଗୋଟେ ରଚନା କରିଥିଲୁ, ଆପଣମାନେ କିଛି ନେଇଥିବେ, ଏ କ୍ରମ ସବୁ ରହିଛି। ସାଙ୍ଗ ପଦ କ୍ରମ ସେଥିରେ ଗାୟତ୍ରୀ ଉପନିଷଦ ଏବଂ ବେଦମାନ ମଧ୍ୟରେ ବେଦେଶ ସର୍ବୀ ରହିବାକୁ ବେଦ ସମସ୍ତ ବେଦ ଭିତରେ ବେଦାନା ସାମ ବେଦସ୍ମି, ବେଦମାନ ଭିତରେ କହୁଛି ସାମ ବେଦ ଭଗବତ ଗୀତାରେ ଭଗବାନ କହିଲେ ଦଶମ ଅଧ୍ୟାୟରେ। ତେଣୁ ଏହି ଶାସ୍ତ୍ର ମାଧ୍ୟମରେ ସେହି ଭଗବାନଙ୍କ କଥା କୁହାଯାଇଛି, ଗାଇନ୍ତି ଯେ ଶ୍ୟାମ ଘା ଧ୍ୟାନ ବସ୍ତୁ ଗତେନ ମନସା, ଧ୍ୟାନରେ ଯୋଗୀମାନେ ତାଙ୍କୁ ଧ୍ୟାନରେ ଭଗବାନଙ୍କୁ ଦର୍ଶନ କରନ୍ତି, ପଶ୍ଚାନ୍ତି ଜଣେ ଯୋଗୀନ ହୃଦୟ ଭିତରେ ଦର୍ଶନ କରନ୍ତି। ଜଣେ ଶ୍ୟାମ ସୁନ୍ଦର ମଧ୍ୟ ଗୁଣ ସ୍ୱରୂପ କ'ଣ ପ୍ରେମାନ ଉଚ୍ଚରିତ ଭକ୍ତି ବିଲୋଚନ ସନ୍ଥ ସଦୈବ ହୃଦୟ ସେ ବିଲୋକୟନ୍ତି, ଯେଉଁ ଶ୍ୟାମ ସୁନ୍ଦର ଚିନ୍ତ ଗୁଣ ସ୍ୱରୂପ ଗୋବିନ୍ଦ ମାଲ ପୁରୁଷ ତମନ ଭଜାନ। ତେଣୁ ସେ ଶ୍ୟାମ ସୁନ୍ଦର ଯୋଗୀମାନେ ହୃଦୟରେ ଦର୍ଶନ କରନ୍ତି ଭଗବାନ, ଯାହାଙ୍କର ଅନ୍ତ କେହି ପାଇପାରନ୍ତି ନାହିଁ। ଦେଶାନ୍ତ ନ ବିଦୁ ଦେବତାମାନେ ପାଇପାରନ୍ତି ନାହିଁ, ଅସୁରମାନେ ମଧ୍ୟ ପାଇପାରନ୍ତି ନାହିଁ। ସୁରାଶ୍ରବଣ ଦେବାୟତ ସ୍ନେହ ନମ ପ୍ରଭୁ, ମୁଁ ଆପଣଙ୍କୁ ନମସ୍କାର କରୁଛି, ଆପଣଙ୍କର ଗୁଣ କିଛି ମୁଁ ଗାନ କରିପାରିବି ନାହିଁ। ଏ ଭାବ ଥିଲା ସୁତ ଗୋସ୍ୱାମୀଙ୍କର ଅନ୍ତିମ ଅଧ୍ୟାୟରେ ଏ ଶ୍ଳୋକରେ। ଏଥିରେ ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି, ଜେନିକ ସମୁଦ୍ର ମଧ୍ୟ ତେନୈବ ଭଗବତା ମହିନ ରୂପେଣ ଅସୁରାନ୍ ପଞ୍ଚାୟତ ସମୁଦ୍ର ମଥନୋତ୍ତମ ଅମୃତମ ସ୍ୱଭକ୍ତବ୍ୟ ଦେବେବ୍ୟ ଯଥା ଦତ୍ତମ। ଆପଣମାନେ ଭାଗବତମ ଅଷ୍ଟମ ସ୍କନ୍ଧରେ ଗତକାଲି ଆଲୋଚନା ଚାଲିଥିଲା, ଶ୍ରୀଶ୍ରୀମଦ ରାଧାଗୋବିନ୍ଦ ଦାସ ଶ୍ରୀ ମହାରାଜ ଓଡ଼ିଶାରେ ଯେଉଁ କଥା ଆରମ୍ଭ କରିଥିଲେ, ଅମୃତ ମହୋତ୍ସବ କଥା ଆରମ୍ଭ କରିଥିଲେ କଟକରେ, ସମୁଦ୍ର ମନ୍ଥନ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ସମୁଦ୍ର ମନ୍ଥନ କ୍ରୀଡ଼ା ଏ ଅମୃତ ସେଥିରେ ଉତ୍ଥିତ ହୋଇଥିଲା। ସେ ଅମୃତ ଆପଣମାନେ ଜାଣିଥିବେ, ସେ ଅଧ୍ୟାୟ ସେ କଥା ଜାଣିଥିବେ, ଭଗବାନ ମହିନ ରୂପରେ ଆସିଲେ, ମହିନ ରୂପ ଆସି ଦେବତାମାନଙ୍କୁ ପ୍ରଦାନ କଲେ ଅମୃତ, ଅସୁରମାନଙ୍କୁ ବଞ୍ଚନା କଲେ, ଅସୁରମାନେ ପ୍ରାପ୍ତ ହୋଇପାରିଲେ ନାହିଁ। ଯଦିଓ ସେ ପ୍ରାପ୍ତ ହୋଇଗଲେ, ଅମୃତ ପ୍ରାପ୍ତ ହୋଇଗଲେ, ଆପଣ ଦେଖି ଶୁଣିବେ ଅଷ୍ଟମ ସ୍କନ୍ଧ ବର୍ଣ୍ଣନା କରାଯାଇଛି, ଭଗବାନ ଧନ୍ୱନ୍ତରୀ ଅମୃତ କଳସରେ ଉତ୍ଥିତ ହେଲେ, ଅସୁରମାନେ ଆଗରେ ଥିଲେ। ଆପଣ ହିସାବ ମନେ ପକାନ୍ତୁ, ଯେଉଁ ବାସୁକୀ ନାଗର ସାମ୍ନା ପଟେ ଥିଲେ, ଅସୁରମାନେ ସାମ୍ନା ପଟେ ଥିଲେ, ଯାହା ଯେତେବେଳେ ଦେଖିଲେ ଅମୃତକୁ, ଅସୁରମାନେ ସାଙ୍ଗେ ସାଙ୍ଗେ ଧରି ପଳେଇଗଲେ। ଦେବତାମାନେ କହିଲେ ଗଲା ସରିଲା, ଏତେ କଷ୍ଟ କଲେ ଅମୃତ ପ୍ରାପ୍ତ ହୋଇପାରିଲା ନାହିଁ। ଭଗବାନଙ୍କୁ ଧ୍ୟାନ କଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ, ଭଗବାନ ଉପସ୍ଥିତ ହୋଇଗଲେ, ମହିନ ରୂପରେ ଆସି ଉପସ୍ଥିତ ହୋଇଗଲେ। ଭଗବାନ କହିଲେ ଠିକ ଅଛି, କିଛି ଅସୁବିଧା ନାହିଁ, ମହିନ ରୂପରେ ଆବିର୍ଭାବ ହୋଇଗଲେ, ଯାହାକୁ ଦେଇ ଦେଖି ଅସୁରମାନେ ମୋହିତ ହୋଇଗଲେ। ସେ ତାଙ୍କ ଯଦି ତାଙ୍କ ଭିତରେ ଝଗଡ଼ା ଆରମ୍ଭ ହୋଇଗଲା, ଅମୃତ ମାତୃପକ୍ଷ ଜାଣେ ଗୋଟିଏ ଢୋକ ପିଇପାରିଥାନ୍ତେ, ସେତିକି ପିଇପାରିଲେ ନାହିଁ, ତାଙ୍କ ଭିତରେ ଝଗଡ଼ା ଆରମ୍ଭ ହୋଇଗଲା, ଧାଇଁଲେ ସବୁ ହମ୍ ପୂର୍ବମ ହମ୍ ପୂର୍ବମ କହିକି ଏଇଭଳି ଭାବରେ ତାଙ୍କ ଭିତରେ ମିଥ କଳି ଅବୁତ ଦେଶା, ତାଙ୍କ ଭିତରେ କଳି ଆରମ୍ଭ ହୋଇଗଲା। ଏ କଳିଯୁଗର କଥା, ସେତେବେଳେ କଳିଯୁଗ ପ୍ରବେଶ କରିନଥିଲା, ବର୍ତ୍ତମାନ କଳିଯୁଗ ଆସିଯାଇଛି, ଆମ କଥା କ'ଣ କହିବା। ଅମୃତ ପ୍ରାପ୍ତ ହୋଇକି ମଧ୍ୟ ସେମାନେ ପାନ କରିପାରୁନାହାନ୍ତି, ଆସ୍ୱାଦନ କରିପାରୁନାହାନ୍ତି, ତାଙ୍କ ଭିତରେ ଝଗଡ଼ା ଆରମ୍ଭ ହୋଇଗଲା। ତେଣୁ ମହିନୀ ରୂପରେ ଯେତେବେଳେ ଭଗବାନ ଆସିଲେ, ଅସୁରମାନେ ତାଙ୍କୁ ଦେଇଦେଲେ, ଦିଅ ଆପଣ ଆମକୁ ଦେଲେ ଦିଅନ୍ତୁ, ନଦେ ନାହିଁ ଆପଣ ପି ଦିଅନ୍ତୁ, ଦେବତା ମୋତେ ଦେବେ, କିଛି ଆମେ କହିବୁନି, ଆପଣ ଯେଉଁଭଳି ଚାହିଁବେ ସେଇଭଳି ଭାବରେ ବାଣ୍ଟନ୍ତୁ। ଏଭଳି ମୋହିତ ହୋଇଯାଇଥିଲେ ଭଗବାନ, ଅସୁରମାନଙ୍କୁ ବଞ୍ଚିତ କରି ଦେବତାମାନଙ୍କୁ ପ୍ରଦାନ କଲେ।
ତେଣୁ ସେହିଭଳି ଭାବରେ ତଥୈବ ବେଦ ସମୁଦ୍ର ମନ୍ଥନ ବର୍ତ୍ତମାନ ବେଦ ସମୁଦ୍ର ମନ୍ଥନ ହେଇଯାଇଛି। ବେଦ କେତେ ଲକ୍ଷ ଲକ୍ଷ ଶ୍ଳୋକ ରହିଛନ୍ତି, ଖାଲି ମହାଭାରତରେ 60 ଲକ୍ଷ ଶ୍ଳୋକ ରଚନା କରାଯାଇଛି ମହାଭାରତରେ। ତେଣୁ ଶ୍ରୀ ଭାଗବତ ରୂପେଣ ଅଭକ୍ତାନ୍ ଅସୁରାନ୍ ବଞ୍ଚେଇଥିବା ଯୁଷ୍ମାଭ୍ୟନ୍ ତଦାତୁ ଇତି ଭଗବାନ ପ୍ରତି ଆଶୀର୍ବାଦ ସୁଧ ଗୋସ୍ୱାମୀ ଆଶୀର୍ବାଦ ପ୍ରଦାନ କରୁଛନ୍ତି। ଯେଉଁଭଳି ଭାବରେ ଅସୁରମାନେ ବଞ୍ଚିତ ହୋଇଥିଲେ ସେହିଭଳି ଭାବରେ ଭାଗବତ ରୂପକ ଅମୃତ ଭକ୍ତମାନେ ପ୍ରାପ୍ତ ହେବେ, ଅସୁରମାନେ ବଞ୍ଚିତ ହେବେ, ସେମାନେ ପ୍ରାପ୍ତ ହୋଇପାରିବେ ନାହିଁ। ତେଣୁ ଇଏ ଅମୃତ ଭାଗବତ ଅମୃତ ତବ କଥା ଅମୃତ ଭକ୍ତଙ୍କର କଥା ରେଷ୍ଟ ଦ୍ୟାଣ୍ଡ ଅମୃତ ନୁହଁ, ଭକ୍ତଙ୍କର କଥା ହେଲେ ସେ ଅମୃତ, କାରଣ ଭକ୍ତ ଏବଂ ଭଗବାନ ଅଭିନ୍ନ। ତେଣୁ ସେଟା କହୁଛି ପରୀକ୍ଷିତ ତ ରାଜା, ସେ ପରୀକ୍ଷିତ ଏଭଳି ରାଜା ଥିଲେ, ରାଜା ସେ ଖାଲି ରାଜା ନଥିଲେ, ସେ ଋଷି ମଧ୍ୟ ଥିଲେ, କମ୍ବାଇଣ୍ଡ ଟୁ ଇନ୍ ୱାନ୍ ରାଜର୍ଷି, ଆଜିକାଲି ଟୁ ଇନ୍ ୱାନ୍ର ବେଶୀ ଚାହିଦା ରହିଛି, ଥ୍ରୀ ଇନ୍ ୱାନ୍ ଫୋର୍ ଇନ୍ ୱାନ୍ ସବୁ ହେଇଗଲାଣି। ତେଣୁ ରାଜା ଏବଂ ଋଷି ମିଳିତ ଭାବରେ ମିଳିତ ତନୁ ସେ ଜଣେ ଋଷି ପରୀକ୍ଷିତ ଅଥବା ରାଜସେ ଆଖ୍ୟାନ ଶ୍ଳୋକ ରହିଯାଇଛନ୍ତି, ମିଶି ଯାଉଛନ୍ତି। ପରୀକ୍ଷିତ ତ ରାଜସେ ଜନ୍ମ କର୍ମ ବିଳାପନ, ଜନ୍ମରୁ ଆରମ୍ଭ କରି ଅନ୍ତିମ ସମୟ ପର୍ଯ୍ୟନ୍ତ, ଏ ପ୍ରଥମ ସ୍କନ୍ଧରୁ ଆରମ୍ଭ କରି ଦ୍ୱାଦଶ ସ୍କନ୍ଧ ପର୍ଯ୍ୟନ୍ତ ଚାଲିବ ଜନ୍ମ କର୍ମ ବିଳାପନ। ବିଳାପନ କହିଲେ ଅପ୍ରକଟ ଯେଉଁ ହେବେ, ବିଦାୟ ନେବେ, ଏଭଳି ଭାବରେ ଜନ୍ମ କର୍ମ ବିଳାପନ। ସଂସ୍ଥାନ ପାଣ୍ଡୁପୁତ୍ରାଣ ଏବଂ ପରୀକ୍ଷିତ ମହାରାଜଙ୍କ ସହିତ ପାଣ୍ଡୁପୁତ୍ରମାନଙ୍କ ମଧ୍ୟ ପଞ୍ଚ ପାଣ୍ଡବ କଥା ଆସିବ, ସେ ମଧ୍ୟ ଆମ ସଂସ୍ଥାନ ତାଙ୍କର ମଧ୍ୟ ସେଭଳି ଭାବରେ ଜନ୍ମ କର୍ମ ବିଳାପନ। ବକ୍ଷୀ କୃଷ୍ଣ କଥ ଦୟା, ଆମେ ଯେଉଁ କଥା କହିବା ତାଙ୍କ ବିଷୟରେ ଏ ଜଗନ୍ନାଥଙ୍କ କଥା ହିଁ ଆସିବ, ଅଲଗା କଥା ଆସିବ ନାହିଁ, ଜଗନ୍ନାଥ କଥା ହିଁ ଆସିବ। ଆଜି ପ୍ରଭୁ କହିଲେ ଆମର ଉପେନ୍ଦ୍ର ମିଶ୍ର ପ୍ରଭୁ ରାତିରେ ଜଗନ୍ନାଥ କଥା ହେବ, ସକାଳେ ଭକ୍ତ କଥା ହେବ, କିଛି ଅଲଗା କଥା ନୁହଁ, ସକାଳେ ମଧ୍ୟ ଜଗନ୍ନାଥ କଥା ହେଉଛି, ସନ୍ଧ୍ୟାବେଳେ ମଧ୍ୟ ଭକ୍ତ କଥା ହେବ, କାରଣ ଭକ୍ତ ଏବଂ ଭଗବାନ ଅଭିନ୍ନ, ତାଙ୍କ ଭିତରେ କ'ଣ ତଫାତ୍ ନାହିଁ। ଯାହା ହଉ ଏ ପରୀକ୍ଷିତ ମହାରାଜ ଏଭଳି ତାଙ୍କ ବିଷୟରେ ବିଶ୍ୱନାଥ ଚତୁର୍ପୁର ଠାକୁର କହିଛନ୍ତି ଯେ ମୋତେ କାଲି ରାତିରେ 9:30 ଫୋନ୍ କଲେ ପ୍ରଭୁ ଉପେନ୍ଦ୍ର ମିଶ୍ର ପ୍ରଭୁ, ମୁଁ ଚିନ୍ତା କରିଲି ପ୍ରକୃତରେ ମୁଁ ତ ଗୁଣ୍ଡାରେ ରହିଛି ଆଉ ମୋତେ ସବୁବେଳେ ସବୁ କହିଲେଣି ଆସନ୍ତୁ ଶୀଘ୍ର, ମୁଁ ଶୀଘ୍ର ପଳେଇବି ବୋଲି ଭାବୁଥିଲି, ଆଉ ଯଦି ମୋତେ ମିଳିବ କି ସୌଭାଗ୍ୟ, ଆମର ତ ଯୋଗ୍ୟତା ନାହିଁ, ଯଦି ଆପଣମାନେ ଯୋଗ୍ୟତା ଅର୍ପଣ କରିବେ ତାହେଲେ ଆମେ କିଛି କଥା କହିବା, ତେଣୁ ମୁଁ ଭାବୁଥିଲି ପଚାରିବା ମୋତେ ମିଳିବ କି ସୁଯୋଗ, କିନ୍ତୁ ମୁଁ ପଚାରିବା ପୂର୍ବରୁ ସେ ରାତି ରାତିରେ ଫୋନ୍ କରି କହିଦେବେ, କାଲି କହିବେ କି ଆପଣ କଥା କେଉଁ କଥା କହିବେ, ମୋର ପରୀକ୍ଷିତ ମହାରାଜ କଥା ଆସିଗଲା ମନରେ, ତେଣୁ ପରୀକ୍ଷିତ ମହାରାଜ କଥା ଆଜି କୁହାଯାଉଛି ଭାଗବତ। ପରୀକ୍ଷିତ ମହାରାଜଙ୍କ କୃପାରୁ ଆଜି ଆମେ ଭାଗବତ ଶ୍ରବଣ କରୁଛେ, ଅର୍ଜୁନଙ୍କ କୃପାରୁ ଆମେ ଭଗବତ ଗୀତା ଶ୍ରବଣ କରୁଛେ, ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି। ଯଦି ଅର୍ଜୁନଙ୍କୁ ମୋହ କରି ଦେଇନଥାନ୍ତେ ଯୁଦ୍ଧ ଆରମ୍ଭ ପୂର୍ବରୁ, ଦୁଇ ପଟେ ଶଙ୍ଖ ବାଜିଯାଇଛି, ଉତ୍ସାହ ଆସିଯାଇଛି, ଅର୍ଜୁନଙ୍କର ଉତ୍ସାହ ଆସିଯାଇଛି, ଧନୁର ଉଦ୍ୟମ ପାଣ୍ଡବ ଧନୁ ଉଦ୍ୟମ ଆରମ୍ଭ କରିଛନ୍ତି ଯୁଦ୍ଧ କରିବା ପାଇଁ, କିନ୍ତୁ ଭଗବାନଙ୍କର ଚିନ୍ତା ପଡ଼ିଗଲା ଯଦି ଯଦି ଯୁଦ୍ଧ କରିବା ରେଡ଼ି ହେଇଗଲାଣି ଆଉ କଥା କହିବି କେତେବେଳେ ଭଗବତ ଗୀତା, ତେଣୁ ଭଗବାନ ଅର୍ଜୁନଙ୍କ ମନରେ ଏଭଳି ଆଇନ ଦେଲେ ଗୋଟେ ଭାବନା, ସେନାବେଳେ ଉଭୟ ମଧ୍ୟ ରଥ ସ୍ଥାପନ ଅଚ୍ୟୁତ, ଦୁଇ ସେନାଙ୍କ ମଧ୍ୟରେ ରଥକୁ ସ୍ଥାପନ କର ଅଚ୍ୟୁତ କହିଦେଲେ ସେଇଠି ଯୁଦ୍ଧ କରିପାରିଥାନ୍ତେ, କିନ୍ତୁ ଭଗବାନ ସେ ପ୍ରେରଣାଟି ଦେଲେ, ମଧ୍ୟ ସ୍ମୃତି ଜ୍ଞାନ ଅପମାନ ମଧ୍ୟ ଭଗବାନଙ୍କ ସବୁ ଆସୁଛି, ଏବଂ ଯେତେବେଳେ ଅର୍ଜୁନ ଦେଖିଦେଲେ ସ୍ୱପକ୍ଷ ପରପକ୍ଷ ଦୃଷ୍ଟିହୀନ ସଜନ କୃଷ୍ଣ ଯେତେବେଳେ ଦେଖିଦେଇଛନ୍ତି ନିଜ ଜନଙ୍କୁ ତାଙ୍କ ହୃଦୟରେ ଭଗବାନ ଜଣେ ଆଚାର୍ଯ୍ୟ କହୁଛନ୍ତି ଦେଖ ସମବେଦାନ କରୁ ଏଠି ତାଙ୍କୁ ଦେଖିକି କହୁଛନ୍ତି ଦେଖ ପରମାନେ ଅପସ୍ତ ଏଠି ଅଛନ୍ତି ସେହି ସମୟରେ ଭଗବାନ ତାକୁ ଆନେଷ୍ଟେସିଆ ଦେଇଦେଲେ ମୋହ କରିଦେଲେ ଅର୍ଜୁନ ବିଶାଳ ଆସିଗଲା ତା ପୂର୍ବରୁ ଆସିନଥିଲା ବହୁତ ଉତ୍ସାହ ଥିଲା ଯୁଦ୍ଧ କରିବା ପାଇଁ ସେହିଭଳି ଭାବରେ ଏ ଭାଗବତ ତାଙ୍କର ଅର୍ଜୁନ ଭଗବାନ କହିଲେ ଭଗବତ ଗୀତା କହିଲେ ସମସ୍ତ ଏକ ଲକ୍ଷ ଶ୍ଳୋକ ଯେଉଁ ରହିଛନ୍ତି ଭାଗବତରେ ଆମ ମାନମାନ ପାଇଁ ଷାଠିଏ ଲକ୍ଷ ଶ୍ଳୋକ ରହିଛନ୍ତି ମହାଭାରତରେ କିନ୍ତୁ ଏହି ଲକ୍ଷ ଶ୍ଳୋକ ଭିତରେ ବା ଷାଠିଏ ଲକ୍ଷ ଶ୍ଳୋକ ଭିତରେ ମଧ୍ୟ ସାର ହେଉଛି ଏଇଟା ଭଗବତ ଗୀତା ତାହାର ମଧ୍ୟ ସାର ରହିଛି ତାର ମଧ୍ୟ ସାର ରହିଛି ତା ଏଇଭଳି କଥା ରହିଛି ସେହିଭଳି ଭାବରେ ଭଗବାନ ତାଙ୍କର ଭକ୍ତଙ୍କୁ ବିଦାୟ ଦେବା ପୂର୍ବରୁ ପ୍ରଦାନ କରିବେ ସମାଜ ମାନବ ସମାଜ କି ଶ୍ରେଷ୍ଠ ଦାନ ସେ ପ୍ରଦାନ କରିଛନ୍ତି ଏ ଭାଗବତ ସେ ଯଦି ଅଭିଶାପ ନ ଅଭିଶପ୍ତ ନ ହୋଇଥାନ୍ତେ ଏ ଭାଗବତ ଆସିନଥାନ୍ତେ ତେଣୁ ଅମ୍ବରୀଶ ଏତେ ଚରିତ୍ର ରହିଛନ୍ତି ଭାଗବତରେ ବିଶ୍ୱନାଥ ଚତୁର୍ଥକୁ କହୁଛନ୍ତି ନୈବ ସୁତନ୍ତ୍ର ଭକ୍ତ ଏଭଳି ଭକ୍ତ ବିଷୟରେ ଆମେ ଶୁଣି ନାହିଁ ନୈବ ସୁତନ୍ତ୍ର ଭକ୍ତ ରାଜା ବା ରାଜା ରାଜ ବାତା ବଦିଦୃଶ ଏଭଳି ଇଦୃଶ ଏଭଳି ରାଜା ଏଭଳି ଭକ୍ତ ନୈବ ସୁତତର ଆମେ ଶୁଣି ନାହିଁ କେବେ କ'ଣ ପାଇଁ ନା କୃଷ୍ଣ ଦଦର୍ଶୋ ଯୋ ଗର୍ଭେ ଯିଏକି ଗର୍ଭରେ ଦର୍ଶନ କରିଥିଲେ ଭଗବାନ କୃଷ୍ଣ ଦଦର୍ଶ ଗର୍ଭେ ଯଶ କାଳ କାଳ ଦଣ୍ଡୟତ ଯିଏକି କାଳକୁ ପରାଜିତ କରିଥିଲେ କାଳକୁ ଦଣ୍ଡ ପ୍ରଦାନ କରିଥିଲେ କାଳ କାଳ ଶୁଣି ଭଗବାନ କାଳ ଭିତରେ ବ୍ରତ ରହିଛନ୍ତି ଯିଏକି କାଳକୁ ଦଣ୍ଡ ପ୍ରଦାନ କରିଥିଲେ ତେଣୁ ଏଭଳି ଭକ୍ତ ଚରିତ୍ର ନାହିଁ କରୁଛନ୍ତି ତପ୍ମସ ବିଶ୍ୱନାଥ ଚତୁର୍ଥାତ୍ମକ ଭାଷ୍ୟରେ ବ୍ୟବହାର ତେଣୁ ଏଇଭଳି ଭାବରେ ପରୀକ୍ଷିତ ମହାରାଜଙ୍କ କଥା 65 ବର୍ଷ କାଳ ତାଙ୍କର ପିଲା ଲୀଳା 65 ଇୟର୍ସ ଯେତେବେଳେ ଜନ୍ମ ହେଉଛନ୍ତି ଦ୍ୱାଦଶ ସ୍କନ୍ଧ ତାଙ୍କ ପ୍ରଥମ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟରେ ଆସିବ ଜନ୍ମ ହେଉଛନ୍ତି ଜନ୍ମରୁ ଭଗବାନ କଥା ଆସୁଛି ଯେତେବେଳେ ମହାଭାରତ ଯୁଦ୍ଧ ସରିଗଲା କୁରୁକ୍ଷେତ୍ର ଯୁଦ୍ଧ ସରିଗଲା ଭଗବାନ ବିଦାୟ ନେବା ପାଇଁ ଚାହୁଁଛନ୍ତି ଯୁଧିଷ୍ଠ ମହାରାଜଙ୍କୁ ସ୍ଥାପିତ କଲେ ସମ୍ରାଟ ଉପରେ ସ୍ଥାପିତ କଲେ ଏବଂ ସିଏ ଦ୍ୱାରକୁ ଆସିବା ପାଇଁ ଚାହୁଁଛନ୍ତି ବହୁତ ମାସ ରହିଗଲେ ହସ୍ତିନାପୁରରେ ହସ୍ତିନାପୁରରେ ଯେତେବେଳେ ଭଗବାନ ରହୁଛନ୍ତି ଦ୍ୱାରକାବାସୀମାନେ ଛଟଫଟ ହେଇଯାଉଛନ୍ତି ଭଗବାନଙ୍କର ଅନୁପସ୍ଥିତିରେ ଗୋପୀନା ପରମାନନ୍ଦ ଆସିତ୍ ଗୋବିନ୍ଦ ଦର୍ଶନୀ ଭଗବାନଙ୍କର ଅଦର୍ଶନରେ ଗୋଟେ ଗୋବିନ୍ଦ ଦର୍ଶନୀ ଭଗବାନଙ୍କ ଦର୍ଶନରେ ଗୋପୀମାନେ ପରମାନନ୍ଦ ଗୋପୀମାନ ଭଗବାନ ଶ୍ରେଷ୍ଠ ଭକ୍ତ ଗୋପୀମାନେ ଗୋପୀମାନେ ପରମାନନ୍ଦ ଆସିତ୍ ଗୋବିନ୍ଦ ଦର୍ଶନୀ ଭଗବାନଙ୍କ ଦର୍ଶନରେ କେତେ ଆନନ୍ଦ ତାଙ୍କର ରହିଛି ଏଥିରେ ଆମେ ଜାଣିବା କ୍ଷଣ ଯୁଗ ସତ ଯିବ ଗୋଟେ କ୍ଷଣ ତାଙ୍କୁ 100 ଯୁଗ ଭଳି ଲାଗୁଥିଲା କ୍ଷଣ ଯୁଗ ସତ ଯିବ ଯାହାସାଙ୍ଗ ଦିଏନ ବିନା ଭାବେ ଭଗବାନଙ୍କ ଦର୍ଶନରେ ଗୋଟିଏ କ୍ଷଣ ତାଙ୍କୁ 100 ଯୁଗ ଭଳି ଲାଗୁଥିଲା ଗୋପୀମାନ କଥା ସେହିଭଳି ଭାବରେ ଦ୍ୱାରକାବାସୀମାନେ ଭଗବାନ ବିରହରେ ମୀନ ଯେମିତି ଜଳ ବିରହରେ ରହିପାରେ ନାହିଁ ସେହିଭଳି ଭାବରେ ତାଙ୍କର ଲାଗୁଥିଲା ଯାହା ହେଉ ଯେତେବେଳେ ଭଗବାନ ସରିଗଲା ସବୁ ମହାଭାରତ ଉଦ୍ଦେଶ୍ୟ ସେବା ଯୁଧିଷ୍ଠିର ମହାରାଜ ଭଗବାନଙ୍କ ଯେଉଁ ଥିଲା ଉଦ୍ଦେଶ୍ୟ ଧର୍ମ ସ୍ଥାପନ କରିବେ କ'ଣ ପରିତ୍ରାଣ ସାଧୁନା ବିନାଶ ଦୁଷ୍କୃତା ଦୁଷ୍କୃତମାନଙ୍କୁ ବିନାଶ କରିବେ ଭଗବାନ ତାଙ୍କର ଯେଉଁ ରହିଛି ପ୍ରୋଜେକ୍ଟ କମ୍ପିଟିସନ୍ ହୋଇଗଲା ଟାର୍ଗେଟ୍ ଆଚିଭ୍ ହୋଇଗଲା ତେଣୁ ଭଗବାନ ଫେରୁଛନ୍ତି ଦ୍ୱାରକାକୁ ଦ୍ୱାରକା ଯେତେବେଳେ ଆସୁଛନ୍ତି ସେହି ସମୟରେ ପରୀକ୍ଷିତଙ୍କର ମା ଉତ୍ତରା ପରୀକ୍ଷିତଙ୍କୁ ହତ୍ୟା କରିବା ପାଇଁ ଯୋଗଦେବ ଚାଲିଥିଲା। ଅନନ୍ତ ଅନୁଚର କଳି ଅନନ୍ତଙ୍କର ଅନୁଚର ସେ ମହାନ ଶକ୍ତି ରହିଛି ତାଙ୍କର। ତେଣୁ ଉତ୍ତରା ଧାଇଁ ଆସୁ ଭଗବାନ ଯିବା ପାଇଁ ଆସିଛନ୍ତି। ଗୋଟିଏ ମିନିଟ୍ ଏପଟ ସେପଟେ ହେଇଥିଲେ ସେ ପଳେଇ ଯାଇଥାନ୍ତି ଭଗବାନ। ଭାଗବତରେ ଏଭଳି ସବୁ ରହିଛି, ଗୋଟିଏ ସେକେଣ୍ଡ ଏପଟ ସେପଟ ହେଇନାହିଁ, ଗୋଟିଏ ସେକେଣ୍ଡ ହେଇଯାଇଥିଲେ ବଦଳି ଯାଇଥାନ୍ତା, ହିଷ୍ଟ୍ରି ବଦଳି ଯାଇଥାନ୍ତା। ଯଦି କିଏ ଆମର ଯେଉଁ ରହିଛନ୍ତି ଅଜାମିଳ ଯମରାଜ ଲୋକମାନେ ପାସ ପକେଇକି ନେବା ପାଇଁ ବସିଗଲେ, ଗୋଟିଏ ସେକେଣ୍ଡର କଥା ନେଇଯାଇଥାନ୍ତେ ଯେ ଡାକିଦେଲେ ନାରାୟଣ ଆୟ, ସାଙ୍ଗେ ସାଙ୍ଗେ ଆସିଗଲେ ନାରାୟଣଙ୍କ ଭୂତମାନେ ନିଷେଧ କରିଦେଲେ। ଗୋଟିଏ ସେକେଣ୍ଡରେ ଏପଟ ସେପଟ କଥା ଯଦି ଏପଟ ସେପଟ ହେଇଯାଇଥାନ୍ତେ ତାହେଲେ ଆଉ ବଦଳି ଯାଇଥାନ୍ତା ଇତିହାସ। ସେହିଭଳି ଭାବରେ ଭଗବାନ ଯାଉଛନ୍ତି ଏହି ସମୟରେ ଦ୍ରୋଣୀ ବା ଏଇ ଅଶ୍ୱତ୍ଥାମା ସେ ବ୍ରହ୍ମାଷ୍ଟ ଛାଡ଼ିଥିଲା, କେବଳ ପରୀକ୍ଷିତ ମାରିବା ପାଇଁ ନୁହଁ। ପରୀକ୍ଷିତ ତାଙ୍କ ନାଁ ତ ଜାଣିନଥିଲେ, ଉତ୍ତରାଙ୍ଗ ଗର୍ଭରେ ଜଣେ ସନ୍ତାନ ରହିଥିଲେ ଖବର ସେ ପାଇଥିଲେ, ଏବଂ ପାଞ୍ଚ ପାଣ୍ଡବ ରହିଛନ୍ତି ସମସ୍ତଙ୍କୁ ମାରିବା ପାଇଁ ବ୍ରହ୍ମାଷ୍ଟ ଛାଡ଼ିଥିଲେ। ସେ ଯେତେବେଳେ ଭଗବାନ ଯାଉଛନ୍ତି ଦ୍ୱାରକାକୁ, ତେଣୁ ସେହି ସମୟରେ ଉତ୍ତରା ଧାଇଁ ନେଇକି ଆସୁଛନ୍ତି। ପାଇ ପାଇ ମହାଦେବ ଦେବ ଦେବ ଜଗତ୍ପତେ ନାନ୍ୟଙ୍କ ଗଭୀ ପଶେ ଯତ୍ର ମୃତ୍ୟୁ ପରସ୍କରଣ। ପାହି ମୋତେ ରକ୍ଷା କରନ୍ତୁ ପ୍ରଭୁ, ପାହି ପାହି ମହାଯୋଗିନୀ ମହାଯୋଗୀ ଯତ୍ର ଯୋଗେଶ୍ୱର କୃଷ୍ଣ ଯେତେ ଯୋଗୀ ରହିଛନ୍ତି ସେମାନେ କିଛି ଟିକିଏ ପାଇଗଲେ ଯୋଗ ସିଦ୍ଧି ତାଙ୍କୁ ଭଗବାନ ବୋଲି କୁହାଯାଉଛି। ଏ ଯୋଗ ସିଦ୍ଧି ଯିଏ ପ୍ରଦାନ କରନ୍ତି ସେ ଭଗବାନ, ସେ ହେଉଛନ୍ତି ପ୍ରକୃତ ଭଗବାନ ଯତ୍ର ଯୋଗେଶ୍ୱର କୃଷ୍ଣ। ତେଣୁ ସିଏ ସବୁ ଯୋଗ ସିଦ୍ଧି ପ୍ରଦାନ କରିଛନ୍ତି। ପାହି ପାହି ମହାଯୋଗୀ ଦେବ ଦେବ ଜଗତ୍ପତେ ଦେବତାମାନଙ୍କ ମଧ୍ୟ ସେ ଦେବତା ଜଗତ୍ପତେ ଜଗନ୍ନାଥଙ୍କ କଥା ଆସିଗଲା, ଜଗତ୍ପତେ ଜଗନ୍ନାଥ ଆଉ କ'ଣ ଏଇଟା ଅଲଗା କ'ଣ କଥା, ଏ ଜଗନ୍ନାଥଙ୍କ କଥା ଜଗନ୍ନାଥ ବିରାଜ କରିଛନ୍ତି। ଖାଲି ସିଧା ସରକାରଙ୍କ ଜଗନ୍ନାଥ ଇଏ ବି ଜଗନ୍ନାଥ ଜଗତ୍ପତେ ଆମେ ଚିନ୍ତା କରୁଥିଲୁ ଏଭଳି ଭାବରେ ଜଗନ୍ନାଥ କଥା ଆସିବ ବୋଲି, କିନ୍ତୁ କଥାରୁ ଆସୁଛି ଜଗନ୍ନାଥ ଜଗତ୍ପତେ କଥ ଉଦୟମ ଉଦୟ ହେବ ଭଗବାନ କଥା, ଭକ୍ତଙ୍କ କଥା ଆସିଲା ମାନେ ଭଗବାନ କଥା ଆସିବ ଉଦୟ କଥ ଉଦୟ କହିଲେ ନା ଦକ୍ଷେ କୃଷ୍ଣ କଥ ଉଦୟ ଜଗନ୍ନାଥଙ୍କ କଥା ଆସିବ। ଇଏ ଖାଲି ଭକ୍ତଙ୍କ କଥା ହେବ ନାହିଁ, କିନ୍ତୁ ଜଗନ୍ନାଥଙ୍କ କଥା ହେଉଛି ଜଗତ୍ପତି ହେ ଜଗନ୍ନାଥ ହେ ଜଗତର ପତି ସମସ୍ତଙ୍କର ପତି ଆପଣ। ସୁଖଦେବ ଗୋସ୍ୱାମୀ କହୁଛନ୍ତି 13 ଶ୍ଳୋକରେ 12-24 13 ଶ୍ଲୋକରେ ମଙ୍ଗଳାଚରଣ କହୁଛନ୍ତି ଶ୍ରିୟପତି ଜଗତ୍ପତି ଶ୍ରିୟପତି ଅନେକ ରହିଛି ଦ୍ୱିତୀୟ ସ୍ଥାନ ଚତୁର୍ଥ ଅଧ୍ୟାୟରେ ସେ ଶ୍ଳୋକରେ ରହିଛନ୍ତି। କ'ଣ ସେ ଶ୍ଳୋକ ଶ୍ରିୟପତି ଯଜ୍ଞପତି ପ୍ରଜାପତି ଧିଆପତି ଲୋକପତି ଧରାପତି ପତି ଗତିସ୍ଥାନ ବିଷ୍ଣୁ ଶାଶ୍ୱତାନ ପ୍ରସିଦ୍ଧତାନ ମେ ଭଗବାନ ସୁତାନ ପତି। ଏ ଜଗନ୍ନାଥଙ୍କର ବିଭିନ୍ନ ନାମ ରହିଛି, ଖାଲି 108 ନାମ ରହିଛି ଜଗନ୍ନାଥର ତା ନୁହଁ, ଅନେକ ନାମ ବହୁନି ସେମିତି ନାମ କୃଷ୍ଣଙ୍କର ଯେଉଁ ନାମକରଣ ହେଉଥିଲା ଯେ ଜଗନ୍ନାଥ କୃଷ୍ଣ ରୂପରେ ଲୀଳା କରୁଥିଲେ, ତାଙ୍କର ଯେଉଁ ନାମକରଣ କରାଯାଉଥିଲା ଗଦମୁନି କହୁଛନ୍ତି ପ୍ରଥମ ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ବହୁନି ସେମିତି ନାମ ନାମ ଏତେ ରହିଛି ଶେଷ ହେଇପାରିବ ନାହିଁ। ଏସବୁ ଜଗନ୍ନାଥଙ୍କର ନାମ ସିଏ ପତି ଲକ୍ଷ୍ମୀଙ୍କର ସେ ପତି ଜଗନ୍ନାଥ ପାଖରେ ବସିଛନ୍ତି ଲକ୍ଷ୍ମୀ, ଗୋଟେ ପଟେ ସରସ୍ୱତୀ ଗୋଟେ ପଟେ ଲକ୍ଷ୍ମୀରେ ବସିଛନ୍ତି ଜଗନ୍ନାଥ ସିଏ ପତି ଯଜ୍ଞପତି ସମସ୍ତ ଯଜ୍ଞର ସେ ହେଉଛନ୍ତି ଉପଭୋଗକାରୀ ଭକ୍ତା ଭକ୍ତାର ସମସ୍ତ ଯଜ୍ଞର ସେ ହେଉଛନ୍ତି ଉପଭୋଗକାରୀ ଯଜ୍ଞପତି ପ୍ରଜାପତି ଆମେ ସବୁ ଭଗବାନଙ୍କ ପ୍ରଜା ରାଜା ବସିଛନ୍ତି ଆମେ ପ୍ରଜା ଆମର ପତି ସେ ଆମକୁ ସେ ରକ୍ଷା କରିବେ ପ୍ରଜାପତି ନିଜାପତି ଆମେ ଯେଉଁ ମୁଁ ଯେଉଁ କଥା କହୁଛି ଆଜି ବୁଦ୍ଧି ଯୋଗୁଁ ପ୍ରାପ୍ତ ହେଇଛି ସେ ପ୍ରଦାନ କରିଛନ୍ତି ଆପଣମାନେ ଯେଉଁ ବୁଦ୍ଧି ପ୍ରାପ୍ତ ହେଇ ସେ ପ୍ରଦାନ କରୁଛନ୍ତି ନିଜାପତି ସେ ଦଦାମି ବୁଦ୍ଧି ଯୋଗାନ୍ତଙ୍କ ଧ୍ୟେନ ମାମ ପ୍ରଜାନ୍ତି ଦେ ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ଭଗବାନ ତାକୁ ସେହିଭଳି ବୁଦ୍ଧି ଦେବେ ଆଜି ଆପଣମାନେ ସେଇ ବୁଦ୍ଧିପ୍ରାପ୍ତ ହୋଇଛନ୍ତି ଯେଉଁଥିପାଇଁ ଆସି ଜଗନ୍ନାଥ ପାଖରେ ବସିଛନ୍ତି, ତାଙ୍କ କଥା ଶ୍ରବଣ କରୁଛନ୍ତି, ତାଙ୍କୁ ପ୍ରାପ୍ତ ହେବେ। ସେ ନେଇଛନ୍ତି ସେ ବୁଦ୍ଧି ଦିଆପତି, ବୁଦ୍ଧିର ପତି ସେ, ଯେଉଁମାନେ ତାଙ୍କ ଶରଣରେ ଯିବେ ନାହିଁ ତାଙ୍କୁ ସେ ବୁଦ୍ଧି ପ୍ରଦାନ କରିବେ ନାହିଁ। ଯେ ଯଥାମାନଙ୍କ ବୁଦ୍ଧନ୍ତି ତାଙ୍କୁ ସେଥିରେ ପ୍ରଦାନ ନୁହଁ, ଯେ ଯେଉଁଭଳି ଭାବରେ ଆମର ଶରଣ ଯିବେ ଭଗବାନଙ୍କୁ ସେଇଭଳି ଭାବରେ ପୁରସ୍କୃତ କରିବେ। ଦିଆପତି ଲୋକପତି ସହ ତ୍ରିଲୋକରେ ସେ ହେଉଛନ୍ତି ପତି, ଲୋକପତି ଖାଲି ଭୌତିକ ଜଗତରେ 14 ଭୁବନ ରହିଛି ତା ନୁହଁ, ଏହିଭଳି ଭାବରେ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ରହିଛି। ଏ ଭୌତିକ ଜଗତର ଉର୍ଦ୍ଧ୍ୱରେ ଚିତ୍ ଜଗତ ରହିଛି, ବୈକୁଣ୍ଠ ଲୋକ ରହିଛି, ସବୁ ଲୋକର ପତି ହେଉଛନ୍ତି ସେ ଜଗନ୍ନାଥ। ଜଗନ୍ନାଥଙ୍କ ତତ୍ତ୍ୱ ସାମାନ୍ୟ ତ ହିନ୍ଦୁନାଥ ନୁହଁ, ସେ ପୁରୀନାଥ ନୁହଁ, ସେ ଜଗନ୍ନାଥ। ଜଗତ କହିଲେ କ'ଣ, ଖାଲି ବ୍ରହ୍ମାଣ୍ଡ ଚତୁର୍ମୁଖୀ ବ୍ରହ୍ମାଣ୍ଡ, ବ୍ରହ୍ମାଣ୍ଡ ଜଗତ ସେ ନୁହଁ, ଏହିଭଳି ଭାବରେ କୋଟି କୋଟି ବ୍ରହ୍ମାଣ୍ଡ ରହିଛି, ବିଶ୍ୱ ବ୍ରହ୍ମାଣ୍ଡ ରହିଛି। ଏ ସମସ୍ତ ବିଶ୍ୱ ବ୍ରହ୍ମାଣ୍ଡ ସମସ୍ତ ସୃଷ୍ଟିର 1/4 ଚତୁର୍ଥାଂଶ, 1/4 ଆହୁରି 3 ରହିଲାଣି ଏହି ଜଗତ। ଏ ସମସ୍ତ ଲୋକର ପ୍ରତି ହେଉଛନ୍ତି ଜଗନ୍ନାଥ। ଜଗନ୍ନାଥଙ୍କର ସୀମା କ'ଣ ରହିଛି, ଶେଷ ହେଇଯାଇଛି, ସୀମା ଆମେ ପାଇପାରିବେ ନାହିଁ ଜଗନ୍ନାଥ ସେ। ତେଣୁ ଲୋକପତି ଧରାପତି, ପୃଥିବୀରେ ମଧ୍ୟ ସେ ପତି ଧରା, ପୃଥିବୀରେ ସେ ମଧ୍ୟ ପତି। ଭଗବାନ ଶୁକ୍ରଦେବ ଉପରେ ଆସି ପୃଥିବୀକୁ ଉଦ୍ଧାର କରିଥିଲେ, ତାଙ୍କ ପୁତ୍ର ହେଉଛନ୍ତି ନରକାସୁର, ଏ କଥା ଆସିବ ଦଶମ ସ୍କନ୍ଧରେ ଆସିବ ଦେଢ଼ା। ନରକାସୁର 16,100 ବହୁତ ସୁନ୍ଦର ସୁନ୍ଦର କନ୍ୟାମାନଙ୍କୁ ରଖିଥିଲା। ଭଗବାନ ନରକାସୁର ବଧ କରି ସେ 16,100 ବିବାହ କରିଥିଲେ ରାଣୀ, 16,100 ଲକ୍ଷ୍ମୀ ସମସ୍ତେ ସବୁ ଧରାପତି। ପତି ଗତି ବୃଷ୍ଣି ସାତ୍ୱତା, ଅନ୍ଧକ ବୃଷ୍ଣି ସାତ୍ୱତ ବଂଶ, ଭଗବାନ ଅନେକ ବଂଶ ରହିଛନ୍ତି। ଆମେ ମଧ୍ୟ ବର୍ତ୍ତମାନ ଅଚ୍ୟୁତ ବଂଶ ହୋଇଗଲେ, ଆମର ଅଲଗା ବଂଶ ଥିଲା, ଅଲଗା ପୁତ୍ର ଥିଲା, କିନ୍ତୁ ଭଗବାନଙ୍କର ଯେତେବେଳେ ଦୀକ୍ଷା ନେଲେ, ଗୁରୁଦେବଙ୍କର ଶରଣରେ ଗଲେ, ଆମେ ମଧ୍ୟ ଭଗବାନଙ୍କ ବଂଶ ହୋଇଗଲେ, ଅଚ୍ୟୁତ ବଂଶ ଆମେ ହୋଇଗଲେ ଭଗବାନଙ୍କର। ସମସ୍ତଙ୍କର ବୃଷ୍ଣି ଅନ୍ଧକ ସାତ୍ୱତ ଯେତେ ଭଗବାନଙ୍କ ଲୀଳା କରୁଥିଲେ, ଅନେକ ଯଦୁକୂଳରେ ସବୁ ଆସୁଛନ୍ତି, ଯଦୁକୂଳରେ ପୁରୁ କୂଳରେ ଅନୁ ଯଦୁ ଅନୁ ଧୁ ପୁରୁ, ଏମାନଙ୍କ ଦଦାତଙ୍କ ପୁତ୍ର, 4 ଦେବଦାନଙ୍କ ପୁତ୍ର ହେଉଛନ୍ତି ଯଦୁ, ଯଦୁକୂଳରେ ଭଗବାନ ଆସିଛନ୍ତି ଯାଦବ କୌଣସି ଶୋକ ଗୀତଟି ସଙ୍ଗୀତ। ହେ ନାଥ ନାରାୟଣ ହରି, ହେ ନାଥ ନାରାୟଣ, ହେ ନାଥ ନାରାୟଣ ହରି, ହେ ନାଥ ନାରାୟଣ, ଜୟ ଗୋପାଳ କୃଷ୍ଣ ମୁରାରି, ଜୟ Thank you. ଅନେକ ବର୍ଷ ଭଗବାନ ଥିଲେ, ଯାଦବ ମାନେ ଧ୍ୱଂସ ହେଲେ ସେଠି ବର୍ଣ୍ଣନା କରାଯାଇଛି। ତେଣୁ ଇଏ ଯେଉଁ ଯଦୁ ମାନେ ଆସିଥିଲେ ସବୁ ତାଙ୍କର ପତି ସିଏ ଅନ୍ଧକ ବୃଷ୍ଣୀ ସାତକାନ ଏମାନେ ସବୁ ସେଇ ଯଦୁବଂଶରେ ଆସୁଛନ୍ତି। ଏମାନଙ୍କର ପତି ସିଏ ସେଇ ପତି ଶ୍ରୀ ଜଗନ୍ନାଥ ପ୍ରସିଦ୍ଧତାନ ଭଗବାନ ସତାନ ପତି ସେ ଆମର ମଧ୍ୟ ପତି ଆମ ହେଉଛି ସତାନ ଆମେ ଭଗବାନ ହେଉଛନ୍ତି ସତ ତାଙ୍କର ଆମେ ଆଶ୍ରୟ ନେଇଛେ ଆମେ ହେଉଛି ସତାନ ବହୁବଚନ କରି ସତାନ ସମସ୍ତଙ୍କର ସେ ହେଉଛି ପତି ଭକ୍ତଙ୍କର ସେ ହେଉଛି ପତି ଜଗନ୍ନାଥ ଭକ୍ତଙ୍କର ପତି ସେ ପ୍ରସିଦ୍ଧତାନ ସେ ଆମ ଉପରେ ପ୍ରସିଦ୍ଧ ପ୍ରସନ୍ନ ହୁଅନ୍ତୁ। ଆମର ଜୀବନର ଉଦ୍ଦେଶ୍ୟ ହେଉଛି ତାଙ୍କୁ ପ୍ରସନ୍ନ କରିବା। ସ୍ୱକର୍ମଣ ତମ ଗଚ୍ଛନ୍ ସିଦ୍ଧି ପିନ୍ଧନ୍ତି ମହାନବ ଅନ୍ୟ ସ୍ଥାନରେ କହିଛି ଭାଗବତରେ ଅଥ ପୂର୍ବେ ଦ୍ୱିତୀୟ ଶ୍ରେଷ୍ଠା ବର୍ଣ୍ଣାଶ୍ରମ ବିଭାଗସ ସୁନିଶ୍ଚିତ ଧର୍ମ ସଂସିଦ୍ଧି ହରିତୋଷଣ ହରିତୋଷଣ ହରିକୁ ସନ୍ତୁଷ୍ଟ କରିପାରିଲେ ଇଏ ହେଉଛି ସିଦ୍ଧି ଆମ ଜୀବନ ସିଦ୍ଧି ଆସିଯିବ। ସେଇଟା ଇଏ ହେଉଛି ଆମର ସିଦ୍ଧି ଭଗବାନ ସନ୍ତୋଷ ପ୍ରଦାନ କରିବା। ତେଣୁ ସେହି ଭଗବାନ ଆମ ଉପରେ କୃପା କରନ୍ତୁ ପ୍ରସନ୍ନ ହୁଅନ୍ତୁ ସେହି ଭଗବାନ। ତେଣୁ ଇଏ ଯେଉଁ ପରୀକ୍ଷିତ ମହାରାଜଙ୍କ କଥା ଏଇଭଳି ଭାବରେ ପରୀକ୍ଷିତ ମହାରାଜ ଯେତେବେଳେ ଯାଉଛନ୍ତି ପାହି ପାହି ମହାଯୋଗୀ ଉତ୍ତରା କ୍ରନ୍ଦନ ଧାଇଁ ନେଇ ଆସୁଛନ୍ତି। ତାଙ୍କର ଗର୍ଭ ଜଳିଯାଉଛି ସେ ଅନୁଭବ କରିପାରୁଛନ୍ତି। ଇଏ ଟାର୍ଗେଟ ଏଇଭଳି ଭାବରେ ଆମେ ଯେଉଁ ବର୍ତ୍ତମାନ ଯେଉଁ ଅସ୍ତ୍ର ରହିଛି ପରମାଣୁ ବମ୍ ଆଟମ୍ ବମ୍ ଯେଉଁ ରହିଛି ଗୋଟିଏ ପକେଇଲା ମାନେ ସମସ୍ତେ ସେଥିରେ ନଷ୍ଟ ହୋଇଯିବେ। ଏ ପର୍ଯ୍ୟନ୍ତ ମଧ୍ୟ 1945 ମସିହାରେ ଯେଉଁ ହୋଇଥିଲା ଏ ପର୍ଯ୍ୟନ୍ତ ମଧ୍ୟ ସେ ସବୁ ବିଭିନ୍ନ ପ୍ରକାର ବିଷଦାଂଶ ରହୁଛି ଜାପାନର ହିରୋସେନା ନାଗାସାକି। କିନ୍ତୁ ଇଏ ବ୍ରହ୍ମାସ୍ତ୍ର ଏଭଳି ଇଏ ଆଟମ୍ ବମ୍ ଏଭଳି ଟାର୍ଗେଟ ଆଉ କିଏ ଆଫେକ୍ଟ ହେବେ ନାହିଁ, କେବଳ ଗର୍ଭରେ ଥିଲେ ସନ୍ତାନ ଆଫେକ୍ଟ ହେବେ ନା ପରୀକ୍ଷିତ ଉତ୍ତରାଙ୍ଗରେ କିଛି ହେବ ନାହିଁ। ଏଭଳି ଅସ୍ତ୍ର ପରମାଣୁ ବ୍ରହ୍ମାସ୍ତ୍ର ତେଣୁ ସେ ଅନୁଭବ କରୁଛନ୍ତି ଗର୍ଭ ସନ୍ତାନ ଯିଏ ଜଳି ଯାଉଛନ୍ତି ତେଣୁ ସେ ଧାଇଁ ନେଇ ଆସୁ ପାହାଇ ପାହାଇ ମହାଯୋଗୀ ଦେବ ଦେବ ଜଗତ ପତି ଜଗନ୍ନାଥ ଜଗନ୍ନାଥ ରକ୍ଷା କରନ୍ତୁ। ବର୍ତ୍ତମାନ କହିଲେ ଭଗବାନ ଜଗନ୍ନାଥ ଆସିଗଲେ ଜନ୍ମଭାବ ପୂର୍ବରୁ ଏଭଳି କେହି ଭକ୍ତି ଚରିତ୍ର ନାହାନ୍ତି ବୋଲି କହୁଛନ୍ତି ସୁନା ଚତୁର ଠାକୁର ଭାଷାରେ। ପାହି ପାଇ ଜଗନ୍ନାଥ ରକ୍ଷା କରନ୍ତୁ ପାହି ପାହି ଦେବ ଦେବ ଜଗତ ପତି ନାନ୍ୟ ଦେବଦାସ ଅଭୟ କର୍ଷି ନ ଅନ୍ୟ ଜଗନ୍ନାଥ ରକ୍ଷା କରିଲେ ଆଉ କେହି ଆମକୁ ରକ୍ଷା କରିପାରିବେ ନାହିଁ। ନାନ୍ୟ ଅଭୟ କର୍ଷି କିଏ ଅଭୟ ପ୍ରଦାନ କରିପାରିବେ ନାହିଁ। ଯତ୍ର ମୃତ୍ୟୁ ପରସ୍କରଣ ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି ଜଗନ୍ନାଥଙ୍କ ଶରଣ ନଗଲେ ମୃତ୍ୟୁ ସଂସାର ଘଟୁନି। ଆମେ ମୃତ୍ୟୁ ସଂସାରକୁ ଯିବା ଭଗବାନଙ୍କ ଶରଣରେ ଗଲେ ଅମୃତ ସଂସାରକୁ ଯିବା। ଅମୃତ ସେ ମୃତ ସଂସାର ଆମ ଉପରେ ଚଏସ୍ ରହିଛି ଆମେ ଅମୃତ ସଂସାରରେ ରହିବା ନା ମୃତ ସଂସାରରେ ରହିବା। ଜଗନ୍ନାଥଙ୍କ ଶରଣରେ ଗଲେ ଆମେ ଅମୃତ ପ୍ରାପ୍ତ ହେବା, କିନ୍ତୁ ଜଗନ୍ନାଥଙ୍କୁ ଯଦି ଆମେ ବିମୁଖ ହୋଇଯିବା ତାହେଲେ ମୃତ୍ୟୁ ସଂସାର ସମସ୍ତେ ଜଣେ ଜଣଙ୍କ ମୃତ୍ୟୁର କାରଣ ବା ଏକ ଭାଗବତ ବର୍ଣ୍ଣନା କରାଯାଏ ପ୍ରଥମ ସମୟ 13 ଅଧ୍ୟାୟରେ କ'ଣ ଅସ୍ଥାନ ସସ୍ଥାନ ଅପାଦାନ ଚତୁଷ୍ପାଦ ଫର୍ଗୁନି ତତ୍ର ମହତା ଜୀବ ଜୀବସ୍ୟ ଜୀବନ, ଗୋଟେ ଜୀବର ଜୀବନ ହେଉଛି ଆଉ ଗୋଟେ ଜୀବ, ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି। ମୃତ୍ୟୁ ପରସ୍ପରମ ଜଣଙ୍କ ଜଣେ ଜଣଙ୍କର ଖାଦକ, ଏଇଭଳି ଭାବରେ ସାଇକ୍ଲିଂ ହେଉଛି, ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି। ମୃତ୍ୟୁ ସଂସ୍କାର ସମସ୍ତେ ପୁନରପି ଜନନ ପୁନରପି ମରଣ ପୁରାଣିକ ଜନନୀ କଥାରେ ସଜନ ମୃତ୍ୟୁ ସଂସାର କରିଛନ୍ତି। ଆମେ ଜଗନ୍ନାଥଙ୍କ ଶରଣ ଗଲେ ପୁନରପି ଜନନ ପୁନରପି ମରଣ ପୁନରପି ଜନନୀ ଜଠରେ ଶୟନ ଇହ ସଂସାରେ ବହୁ ଦୁସ୍ତାରେ କୃପା ଅପାରେ ପାରୁରାରେ ବ୍ରଜ ଗୋବିନ୍ଦମ ବ୍ରଜ ଗୋବିନ୍ଦମ ଗୋବିନ୍ଦମ ବ୍ରଜ ଗୋବିନ୍ଦରେ।
ତେଣୁ ପାହି ମୁରାରେ ଶ୍ରୀ ଜଗନ୍ନାଥ ରକ୍ଷା କରିବେ, ନହେଲେ ଆମର ଚାଲିଥିବ ଏଇଭଳି ଭାବରେ ଜନ୍ମମୃତ୍ୟୁ ଚାଲିଥିବ ଜରା ବ୍ୟାଧି। ତେଣୁ ଇଏ ଯେଉଁ ରହିଛନ୍ତି ଯେତେବେଳେ ପାଇ ପାଇ ଯେଉଁ ଡାକି ଧାଇଁ ଧାଇଁ ଆସୁଛନ୍ତି ଭଗବାନ, ସେଇଠି ଥାଇକିରି ରକ୍ଷା କରିଛନ୍ତି ପରୀକ୍ଷିତ ଭଗବାନ ଭଗବାନ ଭକ୍ତ ସେ ପରୀକ୍ଷିତ ମହାରାଜ। ତେଣୁ ଭଗବାନ ସେଇ ରଥରେ ରହିଛନ୍ତି, ରଥରେ ବସିଛନ୍ତି, ଭଗବାନ ପାଇଁ କିଛି ବଡ଼ କଥା ନୁହଁ।
ଜଣଙ୍କୁ ରକ୍ଷା କରିବା, ଭଗବାନଙ୍କୁ ବହୁତ ଚିନ୍ତା କରିବା ପଡ଼ିଲାଣି କେମିତି ଆମେ ତାକୁ ରକ୍ଷା କରିବି। ରଥରେ ବସି ଭଗବାନ ମଧ୍ୟ ନିସ୍ତାର କରିଦେଲେ, ଏଇଟା କୁନ୍ତି ଦେବୀ ଦେଖୁଛନ୍ତି କଥା, ଆମେ କେହି ବୁଝିପାରିନାହାନ୍ତି। କୁନ୍ତି ଦେବୀ ଦେଖୁଛନ୍ତି ଭଗବାନ ସେଇଠି ରଥରେ ବସିଛନ୍ତି, କିନ୍ତୁ ପ୍ରବେଶ କଲେ ଉତ୍ତରାଙ୍କ ଗର୍ଭରେ ବହୁତ ବହୁତ ସୁନ୍ଦର ରୂପରେ ପ୍ରବେଶ କଲେ। ଆମର ବହୁତ କଥା ରହିଛି, ଆମେ କିନ୍ତୁ ସଂକ୍ଷେପରେ 9:30 ପର୍ଯ୍ୟନ୍ତ କଥା କହିବା, ମୁଁ ପଚାରିଥିଲି ପ୍ରଭୁଙ୍କୁ କେତେ ସମୟ କଥା କହିବା, 8:30 ଆମର ଆରମ୍ଭ ହୋଇଥିଲା କଥା, ଆମେ ଯୋଉ ଘଣ୍ଟାଟେ କଥା କହିବା ପ୍ରଭୁ କହିଲେ ଠିକ ଅଛି କୁହନ୍ତୁ। ତେଣୁ ସେ ଯେଉଁ ଭଗବାନ ସେଇ ରଥରେ ବସିଛନ୍ତି, ରଥରେ ବସି ନିଜକୁ ବିସ୍ତାର କରିଛନ୍ତି, ଉତ୍ତରାଙ୍ଗ ଗର୍ଭରେ ପ୍ରବେଶ କରିଛନ୍ତି। କିଭଳି ଭାବରେ ଅଙ୍ଗୁଷ୍ଠ ମାତ୍ର ମଳମ ସୁରତ ପୁରଟ ମୌଳିନମ ଅପିପ୍ୟ ଦର୍ଶନ ଶ୍ୟାମ ତଡ଼ି ବାସ ବାସ ଅଚ୍ୟୁତମ। ଭଗବାନ ସାଙ୍ଗେ ସାଙ୍ଗେ ରକ୍ଷା କରିଛନ୍ତି ତାଙ୍କର ଭକ୍ତଙ୍କୁ। ନାମେ ଭକ୍ତ ପଣ ସିଦ୍ଧି ଭଗବତ ଗୀତାରେ ଏତେ ଶ୍ଳୋକ କହିଲେ ଭଗବାନ, ଏତେ ଜ୍ଞାନ ଦେଲେ, କିନ୍ତୁ ଗୋଟିଏ କଥା କହିଲେ ନାହିଁ ଭଗବାନ, ସିଧାସଳଖ କହିଲେ ନାହିଁ। କ'ଣ ସେ ଶ୍ଳୋକ? ଆପଣ ଚିନ୍ତା କରନ୍ତୁ, ଆମେ ଖାଲି କହିଦେଲେ ଆପଣ ଏଇଟା ହେଉଛି ଅନ୍ତଶାସ୍ତ୍ରୀ ଏଇଟା ପଢ଼ିକି ଆସିଛୁ, ଆମେ ଖାଲି କହିଦେବୁନି, ଆପଣମାନେ ମଧ୍ୟ କିଛି କହିବେ, ଚିନ୍ତା କରିବେ, କୁହନ୍ତୁ କ'ଣ କହିଛି ଭଗବତ ଗୀତାରେ ଭଗବାନ, ନିଜେ କହିଲାନି ଆମର କଥା ଯେଉଁ କହୁଛେ ଏଇଟା ଦ୍ୱାରା ଠିକ ଭାବରେ ଠିକ ଭାବରେ ଆମେ କହିପାରୁନୁ, ପ୍ରେଜେଣ୍ଟ କରିପାରୁନୁ। କ୍ୱେଶ୍ଚିନ୍ ଆନ୍ସର ହବ, କ୍ୱେଶ୍ଚିନ୍ ଆନ୍ସର, ଭଗବାନ କାହିଁକି କହିଲେ ନାହିଁ, ନାମେ ଭକ୍ତ ପଣସ୍ଥିତି କାହିଁକି କହିଲେ ନାହିଁ, ସବୁ ଆପଣ ଭକ୍ତ ନମୀ ଭକ୍ତ ଆପଣମାନେ ବିନାଶ ହେବ ନାହିଁ କାହିଁକି, କାହିଁକି ଭଗବାନ ନିଜେ କାହିଁକି କହିଲେ ନାହିଁ, କାହିଁକି ନା ଭଗବାନ ଦରକାର ପଡ଼ିଲେ ନିଜର ପ୍ରତିଜ୍ଞାକୁ ଭଙ୍ଗ କରିଦିଅନ୍ତି, କିନ୍ତୁ ତାଙ୍କର ଭକ୍ତ ପ୍ରତିଜ୍ଞାକୁ ଭଗବାନ କେବେ ଭଙ୍ଗ କରନ୍ତି ନାହିଁ। ଏକଥା ଭାଗବତ ପ୍ରଥମ ସ୍କନ୍ଧ 9 ଅଧ୍ୟାୟରେ ଭୀଷ୍ମଦେବ ତାଙ୍କ ସ୍ତୁତିରେ କହିଛନ୍ତି, ନିଜର ପ୍ରତିଜ୍ଞାଙ୍କୁ ଭଙ୍ଗ କରିଦେଲେ, ତାଙ୍କ ଭକ୍ତଙ୍କ ପ୍ରତିଜ୍ଞାଙ୍କୁ ରକ୍ଷା କରିବା ପାଇଁ, ଭୀଷ୍ମର ପ୍ରତିଜ୍ଞାଙ୍କୁ ରକ୍ଷା କରିବା ପାଇଁ ଭଗବାନ ଅସ୍ତ୍ର ଧାରଣ କରିଦେଲେ ମହାଭାରତ ଯୁଦ୍ଧରେ। ସେଇଥିପାଇଁ ଏହି ଶ୍ଳୋକଟି କହିଛନ୍ତି ଭଗବତ ଗୀତାରେ, ଏଭଳି ଶୋକ ନାହିଁ ଆଉ ଅନ୍ୟ କୌଣସି ଶୋକ ଏହି ଶୋକ ଭଳି, 9 ଅଧ୍ୟାୟରେ କହିଛନ୍ତି ଭଗବାନ। କୌନ୍ତେୟ ପ୍ରତି ଜାଣିନି, ଏ କୌନ୍ତୀ ପୁତ୍ର ତମେ ଘୋଷଣା କର, ମୋର ଭକ୍ତର ବିନାଶ ନାହିଁ। ତେଣୁ ଭଗବାନ ଅଙ୍ଗୁଷ୍ଠ ମାତ୍ର ଏକ ଅଙ୍ଗୁଳି ଭଳି ରୂପରେ ଭଗବାନ ପ୍ରବେଶ କରିଛନ୍ତି। ଆମର ବହୁତ ସୁନ୍ଦର ରୂପ ସ୍ଫୁରତ ସ୍ଫୁରଟ କୌଳିନ ମୁକୁଟ ଧାରଣ କରିଛନ୍ତି, ସୁବର୍ଣ୍ଣ ମୁକୁଟ ଧାରଣ କରିଛନ୍ତି ଏବଂ ଅପିପ୍ୟ ଦର୍ଶନ ଅତି ସୁନ୍ଦର ଦର୍ଶନ ଭଗବାନ ରୂପ ମାତୃଗର୍ଭରେ ଦର୍ଶନ ମଙ୍ଗଳାରତୀ କରିଛନ୍ତି। ସେ ମାତୃଗର୍ଭରେ ଦର୍ଶନ କରିଛନ୍ତି, ସେଥିପାଇଁ ତାଙ୍କ ନାମ ହେଉଛି ପରୀକ୍ଷିତ। ପରୀକ୍ଷିତ ବହୁତ କଥା ରହିଛି, ତେଣୁ ପରୀକ୍ଷିତ କାହିଁକି ତାଙ୍କ ନାଁ ହେଲା ପରୀକ୍ଷିତ, ତାଙ୍କର ଅନେକ ନାମ ରହିଛି, ଗୋଟିଏ ନାମ ହେଉଛି ପରୀକ୍ଷିତ। କାହିଁକି ଯାହାକୁ ଦେଖୁଥିଲେ ସେ ଭାବୁଥିଲେ ଇଏ ସେହି ବ୍ୟକ୍ତିକି ଯାହାକୁ ମାତୃଗର୍ଭରେ ଦେଖିଥିଲି, ପରୀକ୍ଷିତ ଦେଖୁଥିଲେ, ପରୀକ୍ଷା କରୁଥିଲେ, ସେଥିପାଇଁ ନାମ ହେଲା ପରୀକ୍ଷିତ। ତାଙ୍କ ନାମକରଣରେ ଏଇଟା କୁହାଯାଇଛି, ଯେଉଁମାନେ ଆସିଥିଲେ ସେମାନେ ତାଙ୍କ ନାମକରଣ କରିବା ପାଇଁ ଭବିଷ୍ୟତବାଣୀ ସବୁ ଦେଇଥିଲେ କ'ଣ ହେବ ଦ୍ୱାଦଶଧ୍ୟାୟ ବର୍ଣ୍ଣନା କରି ଗୋଟିଏ ଅଧ୍ୟାୟ ରହିଛି ତାଙ୍କ ବିଷୟରେ। ଏମିତି ସବୁ ପ୍ରଥମ ସ୍କନ୍ଧରୁ ଦ୍ୱାଦଶ ସ୍କନ୍ଧ ପର୍ଯ୍ୟନ୍ତ ତାଙ୍କ କଥା ରହିଛି, କିନ୍ତୁ ବିଶେଷ ଭାବରେ ଦ୍ୱାଦଶ ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି ତାଙ୍କ ବିଷୟରେ। କିଭଳି ହେବେ ସେ ରାଜା ରାଜସ୍ୱୀ ସେ, ତେଣୁ ଏହିଭଳି ଭାବରେ ଭଗବାନ ବଧା ବୁଲେଇ ବୁଲେଇ ତାଙ୍କୁ ରକ୍ଷା କରିଛନ୍ତି, ତାଙ୍କୁ ଜୀବନଦାନ କରିଛନ୍ତି। ପରୀକ୍ଷିତକୁ ସେ ମୃତ୍ୟୁବରଣ କରିଥିଲେ, ଭଗବାନଙ୍କ ପାଇବା ଅମୃତଙ୍କ ମୃତ ଚାହିଁବ ଭଗବତ ଗୀତାରେ ଭଗବାନ କହିଲେ କ'ଣ ତପାମି ଅହଂ ବର୍ଷଂ ନିକୃଣାମି ଉଚ୍ଛିଦାମି ଚ ଅମୃତଂ ତେ ମୃତ୍ୟୁ ସଦସ୍ୟ ଅର୍ଜୁନ। ବର୍ତ୍ତମାନ ବର୍ଷା ଦିନ ଆସିଗଲା, କାଲି କେତେ ଗୁଳୁଗୁଳି ହେଉଥିଲା, ଆମେ ବ୍ୟତିବ୍ୟସ୍ତ ହୋଇଯାଉଥିଲେ, କିନ୍ତୁ ସାଙ୍ଗେ ସାଙ୍ଗେ ଦେବାଲା ବ୍ୟବସ୍ଥା କରିଦେଲେ, ଇନ୍ଦ୍ରଦେବ କହିଲେ ଠିକ୍ ଅଛି ଆଜ୍ଞା, ବର୍ଷା ଆରମ୍ଭ କଲେ। ଭୂଦେବ ପଟ୍ଟାଳୀ ସମସ୍ତ ଦେବତାମାନେ ସବୁ ଭଗବାନଙ୍କୁ ସ୍ତୁତି କରୁଛନ୍ତି, ଇନ୍ଦ୍ରଦେବ ବର୍ଷା ମାଧ୍ୟମରେ ସ୍ତୁତି କଲେ ଭଗବାନଙ୍କର। ତେଣୁ ଏଇ ଖରାଦିନ ଗଲା, ବର୍ଷା ଦିନ ଆସିଲା, ଭଗବାନଙ୍କ ବ୍ୟବସ୍ଥାରେ ସେ ତାପ ପ୍ରଦାନ କରୁଥିଲେ, ତପାମ୍ୟାମ ପୁଣି ବର୍ଷା ଦିନରେ ବର୍ଷା କରେଇଲେ, ତପାମ୍ୟାମ ବର୍ଷ ନିକୃଣାମି ଉଚ୍ଛିଦାମି ଚ ଜଳକୁ ନେଇଯାଉଛନ୍ତି ଶୋଷିକରି, ପୁଣି ପ୍ରଦାନ କରୁଛନ୍ତି ବର୍ଷା ରୂପରେ। ଅମୃତଂ ଚୈବ ମୃତ୍ୟୁଶ୍ଚ ଭଗବାନ ଏକାଧାରରେ ଜଗନ୍ନାଥ, ଏକାଧାରରେ ଅମୃତ ପୁଣି ମୃତ୍ୟୁ ମଧ୍ୟ। ସଦାସଚ୍ଚାହନ ଅର୍ଜୁନ ଭଗବାନ ଯେଉଁମାନେ ସତ୍ ଭଗବାନଙ୍କ ଆଶ୍ରୟ ନେବେ ସେମାନେ ଅମୃତତ୍ୱ ପ୍ରାପ୍ତ ହେବେ, ଅସତ୍ର ଯେଉଁମାନେ ଆଶ୍ରୟ ନେବେ ସେମାନେ ମୃତ୍ୟୁକୁ ପ୍ରାପ୍ତ ହେବେ। ଆମ ଉପରେ ଚଏସ୍ ରହୁଛି, ଜଗନ୍ନାଥ କହୁଛନ୍ତି ତୁମେ ନିଅ, ମୋର ଶରଣରେ ଯାଅ, ସର୍ବଧର୍ମାନ ପ୍ରତି ଦିଅ, ମୋର ଶରଣରେ ଯାଅ, କିନ୍ତୁ ଆମେ ଶୁଣୁ ନାହିଁ। ତେଣୁ ଭଗବାନ ରକ୍ଷା କରିଛନ୍ତି ପରୀକ୍ଷିତ ମହାରାଜଙ୍କୁ। ତେଣୁ ଏଭଳି ଭାବରେ ତାଙ୍କ ବିଷୟରେ ବହୁତ କଥା ରହିଛି, ଆମେ ଦ୍ୱାଦଶ ଅଧ୍ୟାୟରେ କଥା ରହିଛି, ସଂକ୍ଷେପ ହେରିକା କହିବା କେତେ ତାଙ୍କର ରହିଛି ଯୋଗ୍ୟତା, କେତେ ଯୋଗ୍ୟତା ରହିଛି ଏଭଳି। ଏଇ ଯେଉଁ ତାଙ୍କ ବିଷୟରେ ଜନ୍ମ ସମୟରେ ନାମକରଣ ହେଲା, ତାଙ୍କ ବିଷୟରେ କହିବା ପାଇଁ ଜ୍ୟୋତିଷମାନେ ଆସିଥିଲେ, ଜ୍ୟୋତିଷ ମହାରାଜ କହୁଛନ୍ତି ସେ କଥା, ଯେଉଁ ଜନ୍ମ ନେଇଛନ୍ତି ପରୀକ୍ଷିତ ମହାରାଜ, ଦ୍ୱାଦଶ ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ତେଣୁ ତସ୍ମାତ୍ ନାମ୍ନା ବିଷ୍ଣୁରାତ ନାମକରଣ କରାଯାଉଛି, ତସ୍ମାତ୍ ନାମ୍ନା ବିଷ୍ଣୁରାତ, ତାଙ୍କର ଗୋଟେ ନାମ ହେଉଛି ବିଷ୍ଣୁରାତ। କାହିଁକି ଭଗବାନ ରକ୍ଷା କଲେ, ସୁଖଦେବ ଗୋସ୍ୱାମୀଙ୍କ ନାମ ହେଉଛି ବ୍ରହ୍ମରାତ, ବିଷ୍ଣୁରାତ ଏବଂ ବ୍ରହ୍ମରାତ ଭିତରେ ଭାଗବତ କଥା ଚାଲିଛନ୍ତି, ବିଷ୍ଣୁରାତ ଏବଂ ବ୍ରହ୍ମରାତ ବ୍ରହ୍ମଚିନ୍ତନ କରୁଥିଲେ ସୁଖଦେବ ଗୋସ୍ୱାମୀ। ତେଣୁ ତା ପୂର୍ବରୁ କହିଛନ୍ତି ଏଗୁଡ଼ି ଭାବରେ ତାଙ୍କର ନାମ ତସ୍ମା ନାମ ବିଷ୍ଣୁରାତ, ବିଷ୍ଣୁ ରକ୍ଷା କରିଛନ୍ତି ବିଷ୍ଣୁରାତ ହେବ ତାଙ୍କ ନାଁ। ଏତି ଲୋକେ ଭବିଷ୍ୟତି ମାନେ ଲୋକେ ତାକୁ କହିବେ ବିଷ୍ଣୁରାତ ବୋଲି, ଭବିଷ୍ୟତ ଯାହା ନାମକରଣ ବର୍ତ୍ତମାନ ମୋତେ କହିଦେଉଛନ୍ତି ସେ ଏତି ଲୋକେ ଭବିଷ୍ୟତି। ଏବଂ ନ ସନ୍ଦେହ ମହାଭାର ପରୀକ୍ଷିତ ଯୁଧିଷ୍ଠିର ମହାରାଜ ଚିନ୍ତା କରୁଛନ୍ତି, ସତରେ କ'ଣ ଆଗରେ ଏତେ ସବୁ ଗୁଣ ରହିଛି ନା, ନ ସନ୍ଦେହ ସନ୍ଦେହ କରିବାର କିଛି ନାହିଁ ମହାଭାର, ଆପଣ ମଧ୍ୟ ମହାଭାଗ୍ୟବାନ, ଆପଣଙ୍କ ଯେ ପୌତ୍ର ଆସୁଛନ୍ତି ସେ ମଧ୍ୟ ମହାଭାଗ୍ୟବାନ, ନ ସନ୍ଦେହ ମହାଭାଗ ମହାଭାଗବତ ମହା ଏ ଶବ୍ଦ ମଧ୍ୟ ଭାଗବତରେ ବର୍ଣ୍ଣନା ଆଉ କେଉଁଠି ନାହିଁ ମିଳା ହେଉଛି, ଅନ୍ୟମାନେ ଥାଇପାରେ ମୁଁ ଜାଣିନି ଯେତିକି, ମହାଭାଗବତ ମହାନ ଶବ୍ଦ ଆଉ କୌଣସି ଭକ୍ତ ପାଖରେ ଲାଗିନାହିଁ। ଏଠି ମୋର ଭାଗବତ କରିଛି ଅଛନ୍ତି ବାବୁ ଆଜ୍ଞା କାର ଅମ୍ବରୀଶ ମହାରାଜ ଯାହା ହେଉ ଏଭଳି ଭାବରେ କିନ୍ତୁ ବିଶ୍ୱନାଥ ଚକ୍ରଙ୍କୁ ଯେଉଁ କହିଲି ସେ କହୁଛନ୍ତି ନୈବ ଶ୍ରୁତଚର ଏଭଳି ଆମେ ଶୁଣିନାହୁଁ ସେଭଳି ଭକ୍ତ ଶୁଣିନାହୁଁ ନା ତେଣୁ ମହାଭାଗବତ ମହାଭାଗବତ କିଏ ଭଗବାନ ଭଗବତ ଭଗବାନ ଭକ୍ତ ଭଗବତଙ୍କର ଭକ୍ତ ହେଉଛନ୍ତି ଭାଗବତ ଭଗବତ ଭାଗବତ ଗୋଟେ ତଫାତ୍ ହେଉଛି ଏଇଟା ଜାଣିପାରନ୍ତି ନା ଲୋକମାନଙ୍କ ପାଇଁ ଭାଗବତ ଗୀତା ଗୀତା ହେଉଛି ଭଗବତ ଭଗବାନଙ୍କ ମୁଖ ନିଶା ସ୍ୱୟଂ ପଦ୍ମନାଭ ଲୋକ ପଦ୍ମ ନିଶ୍ଚିତ ଭଗବାନଙ୍କ ମୁଖ ପଦ୍ମରୁ ଆସିଛନ୍ତି ଏ ଭଗବତ ଗୀତା ଭାଗବତ କହିଲେ ଏକ ଭାଗବତ ବଡ଼ କ'ଣ ଗ୍ରନ୍ଥ ଭାଗବତ ଦୁଇ ପ୍ରକାର ଭାଗବତ ରହିଛନ୍ତି ଗୋଟିଏ ଭାଗବତ ବଡ଼ ହେଉଛନ୍ତି କିଏ ନା ଗ୍ରନ୍ଥ ଭାଗବତ ଏହି ଭାଗବତ ଦ୍ୱାଦଶ ପର୍ଯ୍ୟନ୍ତ ରହିଛନ୍ତି ଭାଗବତ ସର୍ବଶାସ୍ତ୍ରାଦି ପୁରୁଷ ସର୍ବବେଦିକ ସତ୍ଫଳ ସର୍ବ ସିଦ୍ଧାନ୍ତ ରତ୍ନାଢ୍ୟ ସର୍ବଲୌକିକ ଯୁକ୍ପଦ ହଳୁ ନଷ୍ଟ ଦୋଷା ଏସବୁ ପୁରାଣାର୍ଥ ଧୂମଗୀତ ଭାଗବତ ଏଭଳି ପୁରାଣ କଳିଯୁଗରେ ଆମେ ଜାଣିପାରିବା ରାସ୍ତା କେଉଁ ପଟେ କିନ୍ତୁ ଭାଗବତ ରୂପକ ପୁରାଣ ଉଦୟ ହେଇଛନ୍ତି ପ୍ରଥମ ଚରିତ୍ର ଆସୁଛନ୍ତି ପରୀକ୍ଷିତ ମହାରାଜ ପ୍ରଥମ ଚରିତ୍ର ଭାଗବତ କହିଛନ୍ତି ସୁଖଦେବ ଗୋସ୍ୱାମୀ କହିଛନ୍ତି ଆମେ ଶୁଣିଛନ୍ତି ସେକେଣ୍ଡ ଏଡ଼ିସନ୍ ଏଇଟା ଫାର୍ଷ୍ଟ ଏଡ଼ିସନ୍ ନୁହଁ ସେକେଣ୍ଡ ଏଡ଼ିସନ୍ ପ୍ରଥମେ ସୁଖଦେବ ଗୋସ୍ୱାମୀ କହିଛନ୍ତି ପରୀକ୍ଷିତ ମହାରାଜ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଛନ୍ତି ତେଣୁ ଏଭଳି ମହାଭାଗବତ ଖାଲି ଭାଗବତ ଭାଗବତ ତିନି ପ୍ରକାର ଭାଗବତ ରହିଛନ୍ତି କନିଷ୍ଠ ଭାଗବତ ମଧ୍ୟମ ଭାଗବତ ଉତ୍ତମ ଭାଗବତ ସେ ମହାଭାଗବତ କୁହାଯାଉଛି ଉତ୍ତମ ଭାଗବତ ଯେ ସବୁଠାରେ ସେ ଭଗବାନ ଦର୍ଶନ କରନ୍ତି ଯାହା କ'ଣ କ'ଣ ସ୍ଥାବର ଜଙ୍ଗମ ଦେଖି ନା ଦେଖି ତା ମୃତ୍ତି ସର୍ବତ୍ର ନିଜ ଇଷ୍ଟଦେବ ସ୍ମୃତି ଭଗବାନ ସ୍ମରଣ ହୁଏ ତାଙ୍କ ସ୍ମୃତି ଭଗବାନ ଏ ମହାଭାଗବତ କିନ୍ତୁ ମହାଭାଗବତ ମାନ ମଧ୍ୟରେ ମଧ୍ୟ ସେ ମହା ମହାଭାଗବତମାନଙ୍କ ମଧ୍ୟରେ ସେ ମହାମହାଭାଗବତ ଦେଖିବାକୁ ଗଲେ ସେ ସବୁ କ'ଣ ଅଛନ୍ତି ଅମ୍ବରୀଶ ମହାରାଜ ମୋର ପଢ଼ିନି ସେଇଟା ପ୍ରଭୁ କୌଶଳମାନ ଥିବ ଯାହା ହଉ ଏଭଳି ଶବ୍ଦ ଖୁବ୍ କ୍ୱଚିତ୍ ଦେଖିବା ଏଭଳି ଶବ୍ଦ ତେଣୁ ଇଏ ଯେଉଁ ମହାଭାଗବତ ଅନେକ ତାଙ୍କର ଯୋଗ୍ୟତା ରହିଛି ଯଶାସ୍ତ୍ରୀ ଭକ୍ତି ଭଗବତୀ ଅର୍ଜୁନ ସର୍ବେ ମଣି ତୃତ ସମାସ ସୁରା ଇନେ ଭଗବାନ ଭକ୍ତ ହେଇଗଲେ ଦେବତାମାନଙ୍କର ସବୁ ଭଲ ଗୁଣ ସେ ତାଙ୍କ ପାଖରେ ପହଞ୍ଚିଯିବ ତେଣୁ ଇଏ ଏଭଳି ଭାବେ ରାଜା ହେବେ ଆମେ ଖାଲି କେତୋଟି କହିବା ତାଙ୍କର ଗୁଣ ଇଖାକୁ ଏକ ଭଳି ପ୍ରଜା ରକ୍ଷିତ ହେବେ ରାମ ଭଗବାନ ରାମଚନ୍ଦ୍ରଙ୍କ ଭଳି ବ୍ରାହ୍ମଣ ହିତକାରୀ ଚିତ୍ତ କ'ଣ ସତ୍ୟ ପ୍ରତିଜ୍ଞା ହେବେ ଦୁଇ ଜଣ ଅର୍ଜୁନ ଅଛନ୍ତି ଜଣେ ଅଛନ୍ତି କାର୍ତ୍ତ୍ୟାବୁଜାର୍ଜୁନ ସେ ହୟବଂଶ ଯଦୁବଂଶରେ ଆସୁଛନ୍ତି ସେ ହୟବଂଶ କାର୍ତ୍ତ୍ୟାବୁଜାର୍ଜୁନ ସହସ୍ରାର୍ଜୁନ କୁହାଯାଏ ଆଉ ଜଣେ ଅଛନ୍ତି ଅର୍ଜୁନ ଆମ ଭଗବତ ଗୀତାର ଅର୍ଜୁନ ଏମାନଙ୍କୁ ଧନୁଧାରୀ ହେବେ ଅଗ୍ନିଭଳି ଦୁର୍ଜୟ ହେବେ ସମୁଦ୍ର ଭଳି ଗମ୍ଭୀର ହେବେ ଆଉ କ'ଣ କହିବା ବ୍ରହ୍ମା ବିଷ୍ଣୁ ଶିବଙ୍କ ଭଳି କିଏ ହେଇଯିବେ ତାଙ୍କ ଭଳି ଶକ୍ତିଶାଳୀ ହେଇଯିବେ ତ୍ରିମୂର୍ତ୍ତି ଏଇଭଳି ତାଙ୍କର ରହିଛି ଗୁଣ ରହିଛି ତେଣୁ ସେଇ ଭାଗବତ ବିଷୟରେ ଚାଲିବ କଥା ଭାଗବତ କଥା ଚାଲିବ ବର୍ତ୍ତମାନ କଥା ଆସିବ ଆପଣମାନେ କଥା କହିବେ ଭାଗବତ କଥା ଆପଣ ସହିତ ଭାଗବତ ଯାଅ ଭାଗବତ ପଢ ବୈଷ୍ଣବର ସ୍ୱାମୀ ତେଣୁ ଇଏ କୃଷ୍ଣଙ୍କ ରାଜ୍ୟ ଜଗନ୍ନାଥଙ୍କ ରାଜ୍ୟ ଜଗନ୍ନାଥ କଥା रामचंद्रक राज्य जबले होतिला ए जो रहिसंदी परीक्षित महाराज से जो शासन करथले कृष्णकर शासन से कृष्ण शासन राम कृष्ण राम राज्य विषय में जानते कृष्ण राज्य विषय में विशेष चर्चा हुए नहीं कारण लोक मैंने जानते नहीं कृष्ण को जानवा एत सहज नुह राम को जानवा बहुत सहज कृष्ण त्रिगंग लड़ित तीन स्थान रही वक्र ताकि जानवा कष्ट भगवान सीधा सीधा सर रामचंद्र भगवान मर्यादा पुरुषोत्तम समस्त लोक मैंने बुझीपारे से भाव लीला कर भगवान कृष्ण को लीला बुझा एत सहज नुह भागवत तत्व कश्चिन मान बजी तत्व कहे भगवदगीता खूब क्वचित लोक मत तत्व जानवे राम राज्य भगवान कृष्ण राज्य जहाँ 5000 वर्ष थीला भगवान कृष्ण समय जहाँ लक्ष लक्ष वर्ष पूर्वे थीला भगवान रामचंद्र समय से समय से सुजोग से कौन से सब सुविधा आम प्राप्त वर्तमान मत प्राप्त हो पार प्रभुपाद महाराज कहते The same Ram, the same Krishna are present in this age in the form of their name. Tanka Namare Sivaisanti. Hare Krishna, Hare Krishna, Krishna Krishna, Hare Hare. Hare Ram, Hare Ram, Ram Ram. Tenu, see, Bhagavatam Kathā, Bhūt Raiti, Ame, Khub Kam Sarva Sadhava, Tanchan Dure, Abhanam Jastha Rani. ତେଣୁ ବିଭିନ୍ନ ରାଜ୍ୟ ଶାସନ କରୁଥିଲେ ପ୍ରଥମ ସମୟ 16 ଅଧ୍ୟାୟ ବର୍ଣ୍ଣନା କରାଯାଇଛି କିଭଳି ଶାସନ କରୁଥିଲେ ସେ ତେଣୁ ଏହିଭଳି ଭାବରେ ଶାସନ କରୁଥିବା ସମୟରେ ଦେଖିଲେ କଳିର ପ୍ରବେଶ ହୋଇଯାଇଥିଲେ ଭଗବାନ କୃଷ୍ଣ ସୀତା ସମୟରେ କଳିର ପ୍ରବେଶ କରିଯାଇଥିଲେ କଳି ସମୟ ଆସିଯାଇଥିଲା କିନ୍ତୁ ଭଗବାନ ପାଖରେ ସେ ଆସିପାରିନଥିଲେ ଭଗବାନ ଚାଲିଗଲା ପରେ ସେ ଆସିଲେ ଛୋଟିଆ ସ୍ଥାନକୁ ନେଲେ 2000 ଫିଟ୍ର ଜାଗା କିଣିଲେ ସେ ପୃଥିବୀରୁ ପରୀକ୍ଷିତ ମହାରାଜଙ୍କୁ କହିଲେ ଆଜ୍ଞା ଛୋଟିଆ କ'ଣ ଜାଗା ଦିଅନ୍ତୁ ତାକୁ 4ଟି ସ୍ଥାନ ଦିଆଗଲା ଛୋଟିଆ ସ୍ଥାନ ଦିଆଗଲା ସେ ପ୍ରବେଶ କରିଯାଇଥିଲେ ଗୋମିଥୁନ ପ୍ରହାର କରୁଥିଲେ ଗାଈମାନଙ୍କୁ ବୃଷଭଙ୍କୁ ପ୍ରହାର କରୁଥିଲେ ପରୀକ୍ଷିତ ମହାରାଜ ଦେଖିଲେ ବର୍ତ୍ତମାନ ପୂର୍ଣ୍ଣ ସାରା ପୃଥିବୀରେ ଖେଳିଗଲାଣି 2000 ସ୍କୋୟାର୍ ଫିଟ୍ ବର୍ତ୍ତମାନ ପୁରା ଏଣ୍ଟାୟାର ପୃଥିବୀ ନେଇସାରିଲାଣି ସେ କଳି କିଣି ସାରିଲାଣି କିନ୍ତୁ ଯେଉଁଭଳି ଭାବରେ ବର୍ଷା ଦିନରେ ବର୍ଷା ହେବ କିନ୍ତୁ ଆପଣ ଯଦି ଛତାର ଆଶ୍ରୟ ନେବେ ବର୍ଷାରୁ ମୁକ୍ତ ହେବେ ସେଇଭଳି ଭାବରେ ସାରା ପୃଥିବୀରେ କଳିର ରାଜ୍ୟ ଚାଲିଛି କିନ୍ତୁ ଏ ସ୍ଥାନ ସବୁ ଅଲଗା ଭଗବାନ ଧାମ ନିକେତ ନିର୍ମଳ ହୁଏ ଏ ସ୍ଥାନରେ କଳି ପ୍ରବେଶ କରିପାରିବ ନାହିଁ ଆମେ ମଧ୍ୟ ଆମ ଭକ୍ତ ପାଖରେ ମଧ୍ୟ କଳି ପ୍ରବେଶ କରିପାରିବ ନାହିଁ ଆମେ ନିଶ୍ଚିତ ଭାବରେ ଜଗିକି ରହିବା ନିର୍ଦ୍ଦେଶ ମାନିକି ଚଳିବା ଦିଉତ ପାମ ସ୍ତ୍ରୀ ସୁନା ଏ 4ଟି ସ୍ଥାନ ଦେଲେ ଦିଉତ କ୍ରୀଡ଼ା ନିଶାଦ୍ରବ୍ୟ ସେବନ ଅବୈଧ ସ୍ତ୍ରୀ ସଂଘ ଏବଂ ଆମିଷ ଭକ୍ଷଣ ଏ 4ଟି ସ୍ଥାନ ଦେଲେ ଏ 4ଟି ସ୍ଥାନ ସାରା ପୃଥିବୀରେ ଖେଳେ ସେତେବେଳେ ନଥିଲା ସ୍ଥାନ ପରୀକ୍ଷିତ ମହାରାଜ 4ଟି ସ୍ଥାନ ଦେଲେ କାହିଁକି ନାମ ଦ୍ୱେଷ୍ଟି କଳି ସମ୍ରାଟ ସେ କଳିକୁ ଦ୍ୱେଷ କଲେ ନାହିଁ ପରୀକ୍ଷିତ ମହାରାଜ ସାରଙ୍ଗ ଏବ ସାରଭୁ ଯେମିତି ମହୁମାଛି କେବଳ ସାର ଜିନିଷ ପୂର୍ବରୁ ସଂଗ୍ରହ କରେ ସେଭଳି ଭାବରେ ସେ କଳିର ମଧ୍ୟ ସାର ସଂଗ୍ରହ କରିଛନ୍ତି କଳିର ମଧ୍ୟ ଭଲ ମନ ରହିଛି କଳି ଦୋଷ ନିଜେ ରାଧ କଳିର ଦୋଷ ଯଦି ଦେଖିବା ସମୁଦ୍ର ଭଳି ରହିବ କିନ୍ତୁ ଗୋଟିଏ ଭଲ ମନ ରହିଛି କ'ଣ ସେ ମନ କୀର୍ତ୍ତନା ଦେବ କୃଷ୍ଣ ଦ୍ୱାଦଶ ତିନି ଅଧ୍ୟାୟ କୁହାଯାଇଛି କୀର୍ତ୍ତନା ଦେବ କୃଷ୍ଣସ୍ୟ ମୁକ୍ତ ସଂଘ ପରମ୍ପରେ ହରେ କୃଷ୍ଣ 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 ହରେ 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 ରାମ ରାମ ଏ କଳିର ଭଲ ଗୁଣ ଆଉ ଗୋଟେ ବଡ଼ ଗୁଣ ହେଉଛି କୁଶଳା ଆମେ ଆଶୁ ସିଦ୍ଧତି ଆମେ ଯେଉଁ ଧର୍ମ କାର୍ଯ୍ୟ ଆଶୁ ସିଦ୍ଧତି କରି ସଂକଳ୍ପ ମାତ୍ର ଆମେ ସିଦ୍ଧତି କେବଳ ଆମେ ସଂକଳ୍ପ କରିଦେବା ଆମେ ଯିବା ମୁନିତ ମନ୍ଦିର ଯିବା ଦର୍ଶନ ନ ଯାଇପାରିଲେ ମଧ୍ୟ ସେ ଫଳ ପାଇଯିବେ କୁଶଳା ଆମେ ଆଶୁ ସିଦ୍ଧତି ନେତରାଣୀ କୃତାଣି ଯତ୍ କିନ୍ତୁ ଇତର କାର୍ଯ୍ୟ ବା ପାପ କାର୍ଯ୍ୟ ଆମେ ଶରୀର ଦ୍ୱାରା ନ କଲେ ସେଟା ଫଳ ପାଇବ ନାହିଁ ଇଏ କଳିର ଗୋଟେ ଭଲ ଗୁଣ ସେଥିପାଇଁ କଳିକୁ ସ୍ଥାନ ଦେଲେ କିନ୍ତୁ କଳିରେ ପ୍ରବେଶ କରିଲେ ଭଗବାନଙ୍କ ଦେବତାରେ ସେ ଯାଉଥିଲେ ମୃଗା କରୁଥିବା ସମୟରେ ତୃଷା ହେଲା ତୃଷା ହେଲା ଯେତେବେଳେ ଦେଖିଲେ ନିକଟରେ ଗୋଟେ ଆଶ୍ରମ ରହିଛି, ସ୍ୱାମୀ କୃଷିଙ୍କର ଆଶ୍ରମ। ସେଇଠି ଯାଇ ଜଳ ଦେଇ ମାଗିଲେ, କହିଲେ କି ଜଳ ପ୍ରଦାନ କରନ୍ତୁ, କିନ୍ତୁ ସେ ଧ୍ୟାନସ୍ଥ ହୋଇଥିଲେ, ଶୁଣିପାରିଲେ ନାହିଁ। ତେଣୁ ଜୀବନର ପ୍ରଥମଥର ପାଇଁ ପରୀକ୍ଷିତ ମହାରାଜଙ୍କର ସାଧୁମାନଙ୍କ ଉପରେ କ୍ରୋଧ ଆସିଲା। ଭଗବାନ ବ୍ୟବସ୍ଥା ହେଇଛି ସେଇଟା, ତେଣୁ ସେ ତାଙ୍କର ଗଳାରେ ଫୁଲମାଳ କରିଲେନି, ସାପ ମୃତ ସାପକୁ ପକାଇଦେଲେ, କ୍ରୋଧ ପ୍ରକାଶ ହେଇଗଲା, କ୍ରୋଧ ଆସିଗଲା। ଏ କଥା ଜାଣିପାରିଲେ ତାଙ୍କ ପୁଅ ପାଞ୍ଚ ବର୍ଷ ପିଲା ଶ୍ରୀଙ୍ଗି, ପାଞ୍ଚ ବର୍ଷ ପିଲା ଅଭିଶାପ ହେଇଗଲା। କ'ଣ ତକ୍ଷକ ସତ ନେଇନି ଦକ୍ଷତି ସ୍ମ କୁଳାଙ୍ଗାର, ସେ କୁଳାଙ୍ଗାର ପ୍ରକୃତରେ ଇଏ ହିଁ କୁଳାଙ୍ଗାର, ପରୀକ୍ଷିତ ମହାରାଜ କୁଳାଙ୍ଗାର ନୁହନ୍ତି, କିନ୍ତୁ ଇଏ ହିଁ କୁଳାଙ୍ଗାର, କାରଣ ବ୍ରାହ୍ମଣ ସେ ନଷ୍ଟ ହେଇଯାଇଛି। ପ୍ରଭୁପାଦ ମହାରାଜ କହୁଛନ୍ତି, ସେ କହୁଛନ୍ତି ଇଏ କୁଳାଙ୍ଗାର, ପରୀକ୍ଷିତ କୁଳାଙ୍ଗାର ଦୂରବଂଶରେ ଆସିଛନ୍ତି କୁଳାଙ୍ଗାର, ସେ ଆମକୁ ଦ୍ରୋହ କଲେ ତାଙ୍କୁ ସାତ ଦିନ ଭିତରେ ତକ୍ଷକ ଦଂଶନ କରନ୍ତୁ। ଏଇ ସାତ ଦିନ ମଧ୍ୟ ଏଇଠି କଥା ଚାଲିବ, ତକ୍ଷକ କଥା ମଧ୍ୟ ଆସିବ, ସାତ ଦିନ କଥା ଏଠି ଚାଲିବ। ସପ୍ତାହଟା ସାତ ଦିନ, ସପ୍ତାହଟା ଆଠ ଦିନ ନୁହଁ, ସପ୍ତ ସପ୍ତ ଅହ ସାତ ଦିନ ସପ୍ତାହ। ଆଜି ହେଲା ଶୁକ୍ରବାର, ଶୁକ୍ରବାର ପୁଣି ଗୁରୁବାର ପୂର୍ବରୁ ସରିଯାଇଥିବ ଆମର, ଶୁକ୍ରବାର ଗୁରୁବାର ଆଠ ଦିନ ସାତ ଦିନ ଭିତରେ ଏଠି କଥା ସରିଯିବ। ପୁଣି ଶୁକ୍ରବାର ଭଗବାନ ରାହୁଲ ଯିବେ, ସାତ ଦିନ ଦେଇଛି ସମୟ ଆପଣମାନଙ୍କୁ ସପ୍ତାହ। ଏଇ ସପ୍ତାହରେ ଆମେ ଭଗବାନ ପ୍ରାପ୍ତ ହେବା, ସପ୍ତାହ କଥା କ'ଣ ରହିଛି, ଗୋଟିଏ ମୁହୂର୍ତ୍ତରେ ଆମେ ଭଗବାନ ପ୍ରାପ୍ତ ହୋଇଯିବା, ଏ କଥା ଆସିବ। ତେଣୁ ଏ ଯେଉଁ ଖବର ପାଇଲେ ପରୀକ୍ଷିତ ମହାରାଜ ବହୁତ ଆନନ୍ଦିତ ହୋଇଗଲେ, କାରଣ ଆମେ ଜାଣିନି ଆମର କେତେବେଳେ ସମୟ ମୃତ୍ୟୁ ସମୟ ଆସିଯିବ। ଏ ଖବରଟି ତାଙ୍କୁ ଜଣାଇ ଦିଆଗଲା, ଆମର ସାତ ଦିନ ଆୟୁଷ ଅଛି, ଆପଣ ବ୍ୟବସ୍ଥା କରନ୍ତୁ ମୃତ୍ୟୁ ପାଇଁ, ମୃତ୍ୟୁ ପାଇଁ ସତର୍କ ମାନେ କ'ଣ ପ୍ରସ୍ତୁତ ହୁଅନ୍ତୁ। ଆମେ ମଧ୍ୟ ଆମ ପାଇଁ ଏଇଟା ସନ୍ଦେଶ, ଆମେ ମଧ୍ୟ ସତର୍କ ରହିବା, ଆମେ ମଧ୍ୟ ପ୍ରସ୍ତୁତ ରହିବା। ଅଦ୍ୱୈତ ମହାନ୍ତ ରାଜ ହଂସ, ପ୍ରଭୁ ସାତ ଦିନର ମୋତେ ବର୍ତ୍ତମାନ ଦିଅନ୍ତୁ ମୃତ୍ୟୁ, ଏ ଆମର ପ୍ରସିଦ୍ଧ କହୁଛନ୍ତି ପ୍ରଭୁଦାନନ୍ଦ ସରସ୍ୱତୀ ମାତ୍ର ଜଣେ କହୁଛନ୍ତି ସେ କଥା। ତେଣୁ ସେ ରାଜ୍ୟକୁ ପ୍ରଦାନ କରିଦେଲେ ତାଙ୍କ ପୁତ୍ରମାନଙ୍କୁ, ଶ୍ରେଷ୍ଠ ପୁତ୍ର ଜ୍ୟେଷ୍ଠ ପୁତ୍ର ଚାରି ପୁତ୍ର ଥିଲେ ତାଙ୍କର, ଜନ୍ମେଜୟକୁ ପ୍ରଦାନ କରି ପଳେଇ ଆସିଲେ ଗଙ୍ଗା କବୁ ସୁକର୍ତ୍ତା, ବର୍ତ୍ତମାନ ମଧ୍ୟ ରହିଛି ସେ ସ୍ଥାନ। ସେଇଠି ସବୁ 60,000 ମନୁଷ୍ୟମାନେ ଆସି ଉପସ୍ଥିତ ହୋଇଛନ୍ତି, ତାଙ୍କୁ ସେ ପଚାରୁଛନ୍ତି ମୋର ସାତ ଦିନ ଆୟୁଷ ଅଛି, ମୋର କ'ଣ କର୍ତ୍ତବ୍ୟ। 10 ଅପପର୍ଗ ରାସ୍ତା ରହିଛି, 10 ଅପପ୍ରଜ୍ଞା, ମୃତ୍ୟୁ ସଂସାର ପାର ହେବା ପାଇଁ 10 ଉପାୟ ରହିଛି। ତେଣୁ ସେ ଯେଉଁ 60,000 ଋଷି ଥିଲେ ସେମାନେ ସିଦ୍ଧାନ୍ତରେ ପହଞ୍ଚି ପାରିଲେନି କ'ଣ କରିବା କଥା। ପରୀକ୍ଷିତ ମହାରାଜଙ୍କର ବିଭିନ୍ନ ପ୍ରକାର ସବୁ ଆସିଥିଲା, ତାଙ୍କର କଥା କହୁଥିଲେ କି ଏଇଟା କର ସେଇଟା କର ଏଇଭଳି ଭାବରେ, କିନ୍ତୁ ସୁଖଦେବ ଗୋସ୍ୱାମୀ ଆସି ପହଞ୍ଚିଗଲେ। ସୁଖଦେବ ଗୋସ୍ୱାମୀ ଉଲଗ୍ନ ଅବସ୍ଥାରେ ରହିଛି, 16 ବାଳକରୁ ଦେଖାଯାଉଛନ୍ତି, ତାଙ୍କ ପଛରେ ଛୋଟ ପିଲାମାନେ ସ୍ତ୍ରୀ ଲୋକମାନେ ଧାଉଁଛନ୍ତି, ବହୁତ ପାଗଳ ବୋଲି ଭାବୁଛନ୍ତି, ଭକ୍ତକୁ ସମସ୍ତେ ବୁଝିପାରିବେ ନାହିଁ। ତେଣୁ ତାଙ୍କୁ ପଚାରିଛନ୍ତି ଏ କଥା, ପ୍ରଥମ ସ୍କନ୍ଧ 19 ଅଧ୍ୟାୟରେ ଏ ଶ୍ଳୋକ ଦୁଇଟି ରହିଛି, ଅଥା ତୁଚ୍ଛାମି ସଂସିଦ୍ଧି ଯୋଗିନାମ ପରମ ଗୁରୁ। ସମସ୍ତେ ଯେତେବେଳେ ସୁଖଦେବ ଗୋସ୍ୱାମୀ ଆସୁଛନ୍ତି, ସମସ୍ତେ ତାଙ୍କୁ ଦଣ୍ଡାୟମାନ ସମ୍ମାନ ଦେଇଛନ୍ତି, ତାଙ୍କ ପିତାଙ୍କୁ ଛାଡ଼ିଦେଲେ, ଦାସଙ୍କୁ ଛାଡ଼ିଦେଲେ, ଆଉ କେତେଜଣ ଛାଡ଼ିଦେଲେ, ଆଉ ସମସ୍ତେ ଦଣ୍ଡାୟମାନ ତାଙ୍କୁ ପ୍ରଣାମ କରିଛନ୍ତି ବା ସମ୍ମାନ ଦେଇଛନ୍ତି। ତେଣୁ ସେ ପଚାରୁଛନ୍ତି ଯୋଗିନାମ ପରମ ଗୁରୁ, ଯୋଗୀମାନଙ୍କ ଭିତରେ ଆପଣଙ୍କର ଶ୍ରେଷ୍ଠ ଗୁରୁ, ମୁଁ ଆପଣ ପଚାରୁଛି ସଂସିଦ୍ଧି, ମୁଁ କେମିତି ଜୀବନରେ ସିଦ୍ଧି ପ୍ରାପ୍ତ ହେଲି, ଅର୍ଥ ପୃଚ୍ଛାଣ ସଂସିଦ୍ଧି ଯୋଗିନାମ ପରମ ଗୁରୁ। ପୁରୁଷ ସହିତ କାର୍ଯ୍ୟ ମନୁଷ୍ୟମାନଙ୍କର କ'ଣ କର୍ତ୍ତବ୍ୟ, ବିଶେଷ ଭାବରେ ଗୁରୁ ମାଣସ କ'ଣ ପୁରୁଷ କାର୍ଯ୍ୟ ଗୁରୁ ମାଣସ ସର୍ବଥା, ଯେଉଁମାନେ ମୃତ୍ୟୁ ତାଙ୍କର ନାହିଁ ତାଙ୍କ କଥା ଛାଡ଼ିଛନ୍ତି, ଯେଉଁମାନେ ମୃତ୍ୟୁବରଣ କଲେ ତାଙ୍କର କ'ଣ କର୍ତ୍ତବ୍ୟ, କିଂ ଶ୍ରୋତବ୍ୟମ କ'ଣ ଆମେ ଶୁଣିବା, ଅଥ ଜାତ୍ୟମ କ'ଣ ଜପ କରିବା, କିଂ ଶ୍ରୋତବ୍ୟମ ଅଥ ଜାତ୍ୟମ ସ୍ମରଣ, କିଂ ଶ୍ରୋତବ୍ୟମ ଅଥ ଜାତ୍ୟମ, ତାପରେ କ'ଣ କିଂ କର୍ତ୍ତବ୍ୟ ରୂପୀ ପ୍ରଭୁ, ଆମର କ'ଣ କର୍ତ୍ତବ୍ୟ, ଏବଂ ସ୍ମର୍ତ୍ତବ୍ୟମ ଭଜନୀୟମ ବା कौन स्मरण करवा कथा कहाँ के भजन करवा कथा ब्रूही जगवा विपर्जय आर विपर्त तो कौन कौन करवा कथा न एक कथारु सुखदेव गोस्वामी आरम्भ करेंगे भागवतम आम कथा विश्राम देवा आम कथा कि सन्देह रही प्रश्न रही जी ना किसी टिप्पणी खोजापी चाहते अर्जुन दसटा दस अपवाज्ञा ये सप्तम स्कंद नवम अध्याय श्लोकटी अच्छा भगवान स्तुति करूला बेले प्रहलाद महाराज नृसिंहदेव को स्तुति करूला बेले से कथा कहते मौन व्रत श्रुत तप अध्ययन सुधर्म व्याख्या रहो जप समाधाय आपपत्या ये दशटे हूँ आपपत्या हूँ भगवधाम जबार रास्ता आपपत्या मौन मौन रहा ये व्रत मौन व्रत श्रुत शास्त्र अध्ययन करवा तपस्या करवा समाधि समाधि जीवा समाधि योग करवा अष्टांग योग इत्यादि मौन व्रत श्रुत तप तपस्या अध्ययन अध्ययन शास्त्र अध्ययन करवा स्वधर्म पालन करवा व्याख्या शास्त्र व्याख्या करवा रहु रहु कहले एकांत स्थान में वास करवा जप करवा समाधि समाधि योग अष्टांग योग समाधि करवा ये हूँ अपवर्त्या ये हूँ दशटी अपवर्ग रास्ता दशटी अपवर्ग रास्ता तेणु षाठी हजार ऋषि मैंने निर्णय करें कौन करवा कथा परीक्षित महाराज निर्णय करदे तस्मा भारत सर्वात्मा भगवान ईश्वर हरि श्रोतव्य कीर्तितव्य स्मर्तव्य इच्छा अभयम भगवान हरि जगन्नाथ विषय श्रवण श्रवण कर विषय श्रोतव्य विषय कीर्तन कर जब श्रवण करेंगे तेज पर कीर्तन करेंगे जब श्रवण कीर्तन हम नहीं स्मरण करेंगे हरे कृष्णा 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 हरे 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 राम 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 आपण बहुत धन्यवाद आपण सुजोग प्रदान कले आज हम कि कथा कह भगवान कथा ये भक्त कथा भगवान कथा अभिन्न तेनाली संध्या मत कथा चलो भगवान कर ये लीला हूँ भगवान से जाणी जा सत तत्पर भवे जहाँ विषय शुणिले भगवान भक्त हवा से व्यवस्था होती लक्ष लक्ष टा खर्च हो कारण साधारण जीवन मानक उद्धार करने विशेष भाव में आठ नंबर थोड़ा भक्त मैं विशेष कृपा ये ये आम रेगुला मंदिर रेगुला सेवा चलो सब हम आस्ते आस्ते हम जय श्री भागवत की जय श्री गोपा महाराज की जय श्री गुरुदेव की संदे गौर भक्त की जय गोपानंद
जो अम्बरीश महाभाग सप्तदीप महिपते महाभाग शब्द
महान
शब्द महान आहरी अलग महान
शब्द
सप्तम स्कंद नवम अध्याय के
बहुत आग्रह
रही
बहुत धन्यवाद बही रखते
भागवत अच्छी
सप्तम स्कंद नवम अध्याय श्लोक 46 देखले मौन व्रत श्रुत तप अध्ययन 7-9-46